समस्त साधु दुर्ग वैष्णवान पाद पद्म अर्पण निवेदन करी। समस्त भक्त सज्जन बंधु मातृबंधु को अर्पण निवेदन करी। आज पवित्र तिथि श्रावण पूर्णिमा तिथि जो तिथि भगवान बलदेव आविर्भाव होता से बलदेव आविर्भाव विषय आम कि कथा करवा आम अल्प समय भितर छटा भितर आम कथा विशेष करवा कार्यक्रम सब रही। भगवान बड़देव जो आसिले बड़ भाई उपरे आसिले भगवान कृष्ण बड़ भाई उपरे आसिले जदिओ त्रेतार द्वापर भगवान आसिले बलराम बड़देव त्रेतार भगवान लक्ष्मण रूपर आसिले भगवान रामचंद्र सान भाई रूपर आसिले तेणु सान भाई रूप से आसवा हेतु बड़ भाई कथा को किसी से विरोध कर भगवान रामचंद्र आदेश दे सीतादेव को बनवास कर दि कहीं विषय अन्न मैंने सब कथा चरित्र विषय जो जे शूद्र तार पत्नी जाए रात रही घरे फेर आसते स्वामी मना कले घर भर ना कहीं तुम्हें असत हो जाइ तुम्हें गोटे रात रही तुम गृह बाप घर असत हो गल तेणु से कथि कहते सीतादेवी रही गोटे वर्ष काल रे लंकार रे भगवान रामचंद्र को ग्रहण कले गोटे रात रही तुम्हें पिता घर रहीलु तेणु से किसी कहते राम रामचंद्र से हमें स्त्रैण तेणु से ग्रहण करूँ से नुह राम नाम भले पुनः बोली से कहते तेनाली भगवान रामचंद्र श्रवण कर सीता को बनवास आदर्श मर्यादा पुरुषोत्तम मर्यादा लंघन करना कौटी तेणु सान भाई हिसाब से लक्ष्मण देव बड़ भाई आज्ञा को शिवधार्थ करते अभिचार के ग्रहण करते सीतादेव को निर्वासन करते वाल्मीकि आश्रम छाड़ आसते तेणु एथर भगवान लीला आरंभ है सी आज चिंता कले मो सान भाई आसिकी ना तो बड़ भाई आस तेणु भगवान आविर्भाव पूर्व से आड़ भाई हिसाब से आठ दिन से बड़ अच्छा आज तिथि से आविर्भाव होते भगवान कृष्ण आसवे भाद्र जन्माष्टमी हम आम कृष्ण भाद्र मस कृष्ण अष्टमी तिथि चौबीस तारीख में आम पालन करवा जन्माष्टमी तेणु यही भगवान बड़देव आसवे बड़ भाई उपर आसवे आ सान भाई उपर आसिले भगवान अद्वैत अद्वैत ज्ञान जो रही से सान बड़ किसी तफात ना आशीर्वाद नलेज प्रभुपद महाराज कहते अद्वैत ज्ञान को आशीर्वाद नलेज भी कहते भौतिक जगत में आम जो मूल भाव में हिसाब रही है सामान बड़ चीन जगत से सब हिसाब न था सब अद्वैत स्थित सब अच्छा तेणु भगवान आज तिथि जो आविर्भाव होते विषय सब भागवत वर्णना कर भागवत निश्चित भाव में जो बड़े भगवान सुखदेव गोस्वामी भगवान लीला को दर्शन स्कंद वर्णना कर समय से भगवान कृष्ण लीला आवेश हो जाती तेणु बलराम लीला विशेष वर्णना करना तेणु परीक्षित महाराज प्रश्न पचारे पड़ा प्रभु बलदेव अद्भुत कर्म सब आम कहतु दर्शन स्कंद सतसठी अध्याय प्रश्न भी पचार से भगवान अद्भुत कर्म सब रही अद्भुत कर्म से सब आम कहतु खाली कृष्ण कथा कह जा बलराम कथा विस्तार वर्णना करना से शुणापे चाहिए दस सतसठी अध्याय ବଳଦେବଙ୍କର ଆଦୃତ କର୍ମ ସବୁ ରହିଛି। ତେଣୁ ବଳଦେବ କୃଷ୍ଣ ଯେହେତୁ ଆଠ ଦିନ ସ୍ଥାନ ବଳ, ତେଣୁ ତାଙ୍କ ଲୀଳାକୁ ପ୍ରାୟ ସବୁ ଏକ ସମୟରେ ବର୍ଣ୍ଣନା କରାଯାଇଛି। ଭଗବାନ କୃଷ୍ଣଙ୍କର ଆବିର୍ଭାବ ସହିତ ଭଗବାନ ବଳରାମଙ୍କର ମଧ୍ୟ ବଳଦେବଙ୍କର ମଧ୍ୟ ଆବିର୍ଭାବ ବର୍ଣ୍ଣନା କରାଯାଇଛି। ତେଣୁ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଏକ ପ୍ରଶ୍ନ ଆସିଲା ଯେ ବଳଦେବ ଯେ ସିଏ ହେଉଛନ୍ତି ଭଗବାନ ନବମ ସ୍କନ୍ଧରେ, ତେଣୁ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରାଯାଉଥିଲା, ବର୍ଷ ବିସ୍ତାର ବର୍ଣ୍ଣନା କରାଯାଉଥିଲା, ସେତେବେଳେ ବଳଦେବଙ୍କୁ ସେ ବର୍ଣ୍ଣନା କଲେ ଦେବକୀଙ୍କ ପୁତ୍ର ହିସାବରେ। ତାପରେ ପୁଣି ତାଙ୍କୁ କହିଲେ ସେ ହେଉଛନ୍ତି ରୋହିଣୀଙ୍କ ପୁତ୍ର। ତେଣୁ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଲେ ଯେ ରୋହିଣୀ ସ୍ତନୟା ପ୍ରୋକ୍ତୋ ରାମ ସଂକର୍ଷଣ ସ୍ତୟା ଦେବକ୍ୟା ଗର୍ଭ ସମ୍ବନ୍ଧ କୁତୋ ଦେହାନ୍ତର ବିନା। ଏ ଗୁରୁଦେବ, ଆପଣ ନବମ ସ୍କନ୍ଧ ଚବିଶ ଅଧ୍ୟାୟରେ ଯେଉଁ ବର୍ଣ୍ଣନା କଲେ, ଚବିଶ ଅଧ୍ୟାୟ ଛୟାଳିଶ ଶ୍ଳୋକରେ ବର୍ଣ୍ଣନା କରୁଛନ୍ତି ଯେ ଆପଣ ବଳଦେବ ଇତ୍ୟାଦି ଏମାନେ ସବୁ ହେଉଛନ୍ତି ଦେବକୀଙ୍କର ପୁତ୍ର ବର୍ଣ୍ଣନା କଲେ। ପୁଣି ସେହି ଅଧ୍ୟାୟର ଚଉବନ ଶ୍ଳୋକରେ କହୁଛନ୍ତି ସଂକର୍ଷଣ ଇତ୍ୟାଦି ଇଏ ହେଉଛନ୍ତି ରୋହିଣୀଙ୍କର ପୁତ୍ର। ତେଣୁ ରୋହିଣୀ ତନୟ ପ୍ରୋକ୍ତ ରାମ ସଂକର୍ଷଣ ସ୍ତୟା, ଆପଣ ରୋହିଣୀଙ୍କର ପୁତ୍ର ବୋଲି କହିଲେ, ରାମ ସଂକର୍ଷଣକୁ କହିଲେ ରୋହିଣୀଙ୍କର ପୁତ୍ର ବୋଲି। ତେଣୁ ଦେବକ୍ୟା ଗର୍ଭ ସମ୍ବନ୍ଧ କୁତୁ ଦେହାନ୍ତର ବିନା, ପୁଣି କହୁଛନ୍ତି ସେ ହେଉଛନ୍ତି ଦେବକୀଙ୍କର ପୁତ୍ର, ଏ କେମିତି ସମ୍ଭବ ହେଲା? ଗୋଟିଏ ପୁତ୍ରର ଦୁଇଟି ମାଆ କେମିତି ହେବେ? ଏ କେମିତି ଦେହାନ୍ତର ବିନା ଯଦି ଦେହ ତ୍ୟାଗ ନ କରିବେ, ଯେଭଳି ଭାବରେ ଧ୍ରୁବ ମହାରାଜ ଯେତେବେଳେ ଚାହିଁଥିଲେ ତାଙ୍କର ପିତା ଉତ୍ତାନ ପାଦଙ୍କର କୋଳରେ ବସିବା ପାଇଁ, ସେତେବେଳେ ତାଙ୍କର ବିମାତା କହିଥିଲେ ସେ କଥା, ସୁରୁଚି କହିଥିଲେ ତପସ୍ୟା ଆରାଧ୍ୟ ପୁରୁଷମ୍ ତସୈବାନ ଗ୍ରହଣମେ ଗର୍ଭିତ୍ୱମ ସାଧାତ୍ମାନମ୍ ଯଦିଚ୍ଛସ ନିର୍ବାସନ। ଯଦି ତୁମେ ମୋର ପୁତ୍ର ହେବା ପାଇଁ ଚାହୁଁଛ, ତାହେଲେ ତୁମକୁ ଏ ଶରୀର ତ୍ୟାଗ କରିବାକୁ ପଡ଼ିବ। ଗୋଟିଏ ଶରୀରରେ ତୁମେ ଦୁଇଟି ମାଆଙ୍କର ପୁତ୍ର ହୋଇପାରିବ ନାହିଁ, ଏ କଥା ସେ କହିଥିଲେ ଚତୁର୍ଥ ସ୍କନ୍ଧ ଅଷ୍ଟମ ଅଧ୍ୟାୟ ବର୍ଣ୍ଣନା କରାଯାଇଥିବା କଥା। ତପସ୍ୟା ଆରାଧ୍ୟ ପୁରୁଷ ଯେତେବେଳେ ଚାହୁଁଥିଲେ ଧ୍ରୁବ ପିତାଙ୍କ କୋଳରେ ଉତ୍ତାନ ପଦଙ୍କ କୋଳରେ ବସିବା ପାଇଁ, କାରଣ ଉତ୍ତାନ ପଦଙ୍କ କୋଳରେ ତାଙ୍କର ସାନ ଭାଇ ଉତ୍ତମ ବସିଥିଲେ, ତେଣୁ ଯେତେବେଳେ ସେ ଚାହୁଁଥିଲେ ବସିବା ପାଇଁ ସେତେବେଳେ ଏ କଥାଟି କହିଥିଲେ ତାଙ୍କ ବିମାତା ସୁରୁଚି, କହିଲେ ତୁମେ ତପସ୍ୟା କର, ଆରାଧନା କର ଭଗବାନଙ୍କର, କଲେ ତୁମେ ମୋର ଗର୍ଭରେ ଆଶ୍ରୟ ନେବ। ତା'ର କହିବାର ଉଦ୍ଦେଶ୍ୟ ଥିଲା ତୁମେ ଏ ଶରୀର ତ୍ୟାଗ କଲେ ମୋର ପୁତ୍ର ହୋଇପାରିବ, ଏହି ଶରୀରରେ ତୁମେ ମୋର ପୁତ୍ର ହୋଇପାରିବ ନାହିଁ, କାରଣ ତୁମେ ବର୍ତ୍ତମାନ ସୁନୀତିଙ୍କର ପୁତ୍ର ହୋଇଛ ଦେହାନ୍ତର ବିନା। ସେଥିପାଇଁ କହିଲେ ପରୀକ୍ଷିତ ମହାରାଜ କହିଲେ ଦେହ ତ୍ୟାଗ ନକଲେ ଜଣେ ଆଉ ଗୋଟିଏ ମାଆର ସନ୍ତାନ ହୋଇପାରିବେ ନାହିଁ, ଗୋଟିଏ ମାଆର ସନ୍ତାନ ରହିବେ ସେ। ତେଣୁ ଏହି ଲୀଳାକୁ ବହୁତ ପ୍ରକାର ପ୍ରଶ୍ନ ପଚାରିଛନ୍ତି। ଆମର ବଳରାମଙ୍କ ବଳଦେବଙ୍କ ବିଷୟରେ ଯେଉଁ କଥା ଅଛି ଆମେ ସେଇ କଥା କହିବା। ତେଣୁ ଭଗବାନ କୃଷ୍ଣଙ୍କ ବିଷୟରେ ପଚାରିଛନ୍ତି, ବଳଦେବ ବିଷୟରେ ପଚାରିଛନ୍ତି, ଏସବୁ ବିଷୟରେ ପଚାରି ସାରିଲା ପରେ ସୁଖଦେବ ଗୋସ୍ୱାମୀ ଭଗବାନଙ୍କ ଆବିର୍ଭାବ ବିଷୟରେ ବର୍ଣ୍ଣନା କରୁଛନ୍ତି। ଭଗବାନଙ୍କ ଆବିର୍ଭାବ ଯେଉଁ ଆସେ ଆପଣ ଜାଣନ୍ତି, ଯଦା ଯଦା ହି ଧର୍ମସ୍ୟ ଗ୍ରାହଣୀ ଭକ୍ତି ଭାରତ ଅଭ୍ୟୁଥାନ ଅଧର୍ମସ୍ୟ ତଦାତ୍ମାନ ସୁଧାମ୍ୟହଂ ପରିତ୍ରାଣାୟ ସାଧୁନା ବିନାଶାୟ ଚତୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଭଗବାନ ପ୍ରତି ଯୁଗରେ ଆସନ୍ତି। ଯେତେବେଳେ ଧର୍ମର ଗ୍ଲାନି ହୋଇଯାଏ, ଅଧର୍ମର ଅଭ୍ୟୁତାନ ହୁଏ, ସେତେବେଳେ ଭଗବାନ ପ୍ରତି ଯୁଗରେ ଆସନ୍ତି। ଆସି ସେ ସାଧୁମାନଙ୍କୁ ପରିତ୍ରାଣ କରନ୍ତି, ଆନନ୍ଦ ପ୍ରଦାନ କରନ୍ତି, ଏବଂ ଯେଉଁମାନେ ଦୁଷ୍କୃତ ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ ଭଗବାନ ସେମାନେ ବିନାଶ କରନ୍ତି, ଭଗବାନ ସେମାନେ ବିନାଶ କରନ୍ତି ଏବଂ ଧର୍ମ ସ୍ଥାପନ କରନ୍ତି। ଧର୍ମ ସଂସ୍ଥାପନା ଥାଏ ସମ୍ଭବାମି ଯୁଗେ ଯୁଗେ, ପ୍ରତି ଯୁଗରେ ସେ ଆସନ୍ତି। ତେଣୁ ଦଶମ ସ୍କନ୍ଧରେ ଏ ଲୀଳାକୁ ବର୍ଣ୍ଣନା କରୁଛନ୍ତି। ଯେତେବେଳେ ଭୂମି ଏହିଭଳି ଭାବରେ ପାପ ଦ୍ୱାରା ଭାରାକ୍ରାନ୍ତ ହୋଇଯାଇଥିଲେ, ଭୂମିର ଭାର କେଉଁଟା ନା ଭୂମିରେ କେତେ ସବୁ କ'ଣ ସବୁ ରହିଛି, ପର୍ବତ ପାହାଡ଼ ପର୍ବତ ନଦୀ ଝରଣା ସମୁଦ୍ର ଇତ୍ୟାଦି ସବୁ ରହିଛି, କିନ୍ତୁ ଏଇଟା ଭୂମି ଉପରେ ବାହାର ନୁହଁ। ଭୂମିର ବାହାର ହେଉଛି ଅଷ୍ଟମ ସ୍କନ୍ଧରେ ଏକଥା କହିଛନ୍ତି ବଳି ମହାରାଜ କହିଛନ୍ତି ସେଇଟା ଅଷ୍ଟମ ସ୍କନ୍ଧରେ ଭୂମିର ବାହାର କ'ଣ। ଏ ଭୂମିଦେବୀ କଥା କହିଥିଲେ ଯେତେବେଳେ ଭଗବାନ ବାମନ ଦେବୀ ଉପରେ ଆସିଲେ, ବାମନ ଦେବୀ ଉପରେ ଆସି ଛଳନା କରି ତିନି ପାଦ ଭୂମି ମାଗିଥିଲେ ବଳିଙ୍କୁ। ତେଣୁ ସେହି ସମୟରେ ଆମେ ସେ ବିଷୟରେ ଏତେ ବିସ୍ତାର ଭାବେ କହିବା ନାହିଁ, କିନ୍ତୁ ସେହି ସମୟରେ ବଳି ମହାରାଜ କହିଲେ ତିନି ପାଦ ଭୂମି ଛୋଟ ଛୋଟ ପାଦରେ କ'ଣ କରିବ, ତିନି ପାଦ ଭୂମି ନେଇକିରି ଆହୁରି କ'ଣ ଅଧିକ ଜିନିଷ ମାଗ। ସେହି ସମୟରେ ତାଙ୍କର ଗୁରୁ ଶୁକ୍ରାଚାର୍ଯ୍ୟ କହିଲେ, ଏ ଯେଉଁ ଦେଖୁଛ ବାମନ ରୂପରେ ଆସିଛନ୍ତି, ସାମାନ୍ୟ ବାମନ ହୁଅନ୍ତି ସ୍ୱୟଂ ଭଗବାନ ବିଷ୍ଣୁ ରବୟ, ଏସବୁ ବିଷ୍ଣୁ ଏବଂ ତିନି ପାଦ ଯେଉଁ ଦେଖୁଛ ତାଙ୍କର ଛୋଟ ଛୋଟ ପାଦ, ସେ ତିନି ପାଦରେ ତୁମ ତ୍ରିଲୋକକୁ ନେଇଯିବେ, ସିଏ ମାପିକି ନେଇଯିବେ। ବର୍ତ୍ତମାନ ସମୟ ଅଛି, ତୁମେ ମନା କରିଦିଅ, ଏସବୁ ଶାସ୍ତ୍ର ନୀତି ବର୍ଣ୍ଣନା କଲେ। ସେଇଠି ବଳି ମହାରାଜ କହିଛନ୍ତି, ନହି ଅସତ୍ୟା ପର ଧର୍ମ ଇତି ହେବା ଚ ପୁରୀ ଏ। ଭୂମିଦେବୀ ଏଇଭଳି ଭାବରେ କହିଥିଲେ, ଅସତ୍ୟଠାରୁ ଅଧିକ କିଛି ଅଧର୍ମ ନାହିଁ, ଇଏ ହେଉଛି ଭୂମି ଉପରେ ଭାର। ସର୍ବ ସୋଢୁ ମଳମ ମାନେ ରୁତେ ଅଳିକମ ପରମ ନରମ, ମୁଁ ସବୁକିଛି ସହିନେବି। ଭୂମି ଉପରେ ବହୁତ କିଛି ଅତ୍ୟାଚାର ହେଉଛି, ସବୁକିଛି ହେଉଛି, ଏ ସବୁ ସହୁଛନ୍ତି, ଯେତେ ଭାର ଥିଲେ ମୋତେ କିଛି ତାଙ୍କ ପାଇଁ ଅସୁବିଧା ନାହିଁ, କିନ୍ତୁ ରୀତେ ଅଳିକ ପରମ ନରମ, କିନ୍ତୁ ଏଇ ମିଥ୍ୟା ଅଧର୍ମ ସେ ସହି କରିପାରନ୍ତି ନାହିଁ ଭୂମିଦେବୀ। ତେଣୁ ଭୂମିଦେବୀ ଯେତେବେଳେ ଗୋଟେ ସମୟ ଆସୁଥିଲା, ସେଇ ସମୟରେ ଦ୍ୱାପର ଯୁଗ ଅନ୍ତିମ ସମୟରେ, ଯେଉଁ ସମୟରେ ଭୂମି ଦୃପ୍ତ ନୃପା ବ୍ୟାଜ ଦୈତ୍ୟାନେକ ସଦାୟ ଦେଇ ଆକ୍ରାନ୍ତ ପରିବହରଣ କ'ଣ ଆକ୍ରାନ୍ତ ପରିବହରଣ, ଯେତେବେଳେ ଭୂମିଦେବୀ ଏହିଭଳି ଭାବେ ବ୍ରହ୍ମାଣ ଶରଣ ଦେଲୁ, ବ୍ରହ୍ମାଣ୍ଡକୁ ଗଲେ, ଭୂମିଦେବୀ ଏତେ ଭାରକ୍ରାନ୍ତ ହୋଇଗଲେ ସହିପାରିଲେ ନାହିଁ ଭାର, କାହିଁକି ନା ଭୂମି ଦୃପ୍ତ ନୃପ ବ୍ୟାଜ ଦୈତ୍ୟାନେକ ସଦାୟ ଦେଇ ସହସ୍ର ଅଳ୍ପ ଅଳ୍ପ ଲକ୍ଷ ଲକ୍ଷ ନୃପମାନେ ରାଜାମାନେ ନୃପ ବ୍ୟାଜି ବ୍ୟାଜ କହିଲେ ସେମାନେ ଖାଲି ବାହାରକୁ ଦେଖିବା ପାଇଁ ରାଜା ପ୍ରକୃତ ସେମାନେ ଦର୍ଶୁ, ସେମାନେ ସବୁ ପ୍ରକାର ଅଭାବ ଆଶ୍ରୟ ନେଇଥିଲେ। ତେଣୁ ଭୂମି ଆଉ ସହିପାରିଲେ ନାହିଁ, ଭୂମି ଦୃପ୍ତ ନୃପ ବ୍ୟାଜ ଦୈତ୍ୟାନେକ ସଦାୟ ଦେଇ ଆକ୍ରାନ୍ତ ଘୁରି ବାହାରେ, ଏତେ ତାଙ୍କ ଉପରେ ଭାର ହୋଇଗଲା, ସେ ବ୍ରହ୍ମାଣ୍ଡ ପାଖକୁ ଗଲେ, ବ୍ରହ୍ମାଣ୍ଡ ଶରଣ ଦେଲୁ। ତେଣୁ ଆଚାର୍ଯ୍ୟ ବ୍ରହ୍ମାଙ୍କର ଯଦିଓ ସ୍ଥାନ ହେଉଛି ବ୍ରହ୍ମଲୋକ ସତ୍ୟଲୋକ ଯାହା କହିଲା, କିନ୍ତୁ ସେ ସମୟରେ ବ୍ରହ୍ମା ମେରୁ ପର୍ବତରେ ଥିଲେ, ତାଙ୍କର ଚାଲିଥିଲା ସଭା ଚାଲିଥିଲା, ଭୂମିଦେବୀ ଖବର ପାଇଲେ ମେରୁ ପର୍ବତ ଯାଇକି ତାଙ୍କୁ ଦେଖା କରିଥିଲେ। ଆମର ଶିଶୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି ସେ କଥା ସୁମେରୁ। ତେଣୁ ସେଇଠି ଯେତେବେଳେ ଯାଇ ପହଞ୍ଚି ଭୂମିଦେବୀ ତାଙ୍କର ଦୁଃଖକୁ ବର୍ଣ୍ଣନା କଲେ ବ୍ରହ୍ମାଙ୍କୁ, ବ୍ରହ୍ମା ଚିନ୍ତା କଲେ ଭୂମିଙ୍କର ଭାର କିଏ ହରଣ କରିବେ, ତାଙ୍କର ଶକ୍ତି ନାହିଁ ହରଣ କରିବା ପାଇଁ। ତେଣୁ ସେ ଭଗବାନ ପାଖକୁ ଗଲେ, ଭଗବାନ କ୍ଷୀରୋଦଗୋସାଇ ବିଷ୍ଣୁ, କ୍ଷୀରୋଦଗୋସାଇ ବିଷ୍ଣୁ ପାଖକୁ ଶିବଜୀଙ୍କ ସହିତ ଅନ୍ୟ ଦେବତାମାନଙ୍କ ସହିତ ମୁନି ଋଷିମାନଙ୍କ ସହିତ ଯାଇ ପହଞ୍ଚିଲେ ଏବଂ ସେଇଠି ସେ ଯାଇ ତତ୍ର ଗତ୍ୱା ଜଗନ୍ନାଥଂ ଦେବଦେବଂ ଉଷାକବିଂ ପୁରୁଷଂ ପୁରୁଷ ସୁକ୍ତେନ ଉପତସ୍ତେ ସମାହିତ, ସେଇଠି ଯାଇ ଭଗବାନ ପାଖକୁ ସିଧା ଯିବା ପାଇଁ ଏଠି ଆଲାଉ ନାହିଁ, ସେଠି ରହିଲେ ଅପେକ୍ଷା କଲେ, କ୍ଷୀର ସମୁଦ୍ର ତଟରେ ଅପେକ୍ଷା କଲେ, ପ୍ରବେଶ ନିଷେଧ ରହିଛି। ଆମର ଯେତେ ଲେଖା ହେଉଛି ପିଓର ଡଗ୍ କୁକୁର ପ୍ରତି ସାବଧାନ, କିନ୍ତୁ ଭଗବାନଙ୍କର ରାଜ୍ୟରେ ସେସବୁ ନାହିଁ, କିନ୍ତୁ ଯିବା ପାଇଁ ତାଙ୍କର ଯୋଗ୍ୟତା ଦରକାର। ତେଣୁ ଏ ଦେବତାମାନେ ତାଙ୍କର ଭିତରକୁ ଯାଇପାରିଲେ, ପ୍ରବେଶ କରିପାରିଲେ ନାହିଁ, ସେ ତଟରେ ରହି ଭଗବାନଙ୍କୁ ସ୍ତୁତି କରିଛନ୍ତି, ପୁରୁଷ ସୂକ୍ତ ମନ୍ତ୍ରରେ ସ୍ତୁତି କରିଛନ୍ତି। ପୁରୁଷଙ୍କ ପୁରୁଷ ସୁକ୍ତେନ ଉପତସ୍ତେ ସମାହିତ, ଏଭଳି ଭାବରେ ଏବଂ ସହସ୍ର ଶିର୍ଷା ପୁରୁଷ ସହସ୍ରାଶ୍ୟ ସହସ୍ରପା ସହସ୍ର ରହିଛି ତାଙ୍କର ଯେଉଁ ରହିଛି ଯେଉଁ ମନ୍ତ୍ର ରହିଛି ପୁରୁଷସୂକ୍ତ ମନ୍ତ୍ର, ସେ ଭଗବାନ ବ୍ରହ୍ମାଙ୍କ ହୃଦୟରେ ଏଇ ମେସେଜ୍କୁ ଦେଇଦେଲେ, ଏଇ ବାର୍ତ୍ତାକୁ ଦେଇଦେଲେ ବ୍ରହ୍ମାଙ୍କ ହୃଦୟରେ। ଭଗବାନଙ୍କ କଥା ରହିଛି ଶାସ୍ତ୍ରମାନଙ୍କୁ, ଭଗବାନ କହିଛନ୍ତି ପରମଙ୍କ ବଚନ, ଭଗବାନଙ୍କ ବଚନ ରହିଛି ଶାସ୍ତ୍ରରେ, କିନ୍ତୁ ତାକୁ ବୁଝିବା ପାଇଁ ସମସ୍ତଙ୍କର ଯୋଗ୍ୟତା ନାହିଁ। ଗୁରୁଦେବଙ୍କ କୃପାରୁ ଆମେ ସେସବୁ ବୁଝିପାରିବା। ଶୁଣୁନି ପରମ ବଚ, ଭଗବତ ଭଗବତୀତାରେ ଭଗବାନ କହୁଛନ୍ତି ଅର୍ଜୁନଙ୍କୁ, ମୋର ପରମ ବଚନକୁ ଶୁଣ। ଅର୍ଜୁନଙ୍କୁ ସେ ଯୋଗ୍ୟତା ପ୍ରଦାନ କରିଥିଲେ, କାରଣ ଅର୍ଜୁନ ଭଗବାନଙ୍କ ଶରଣରେ ଯାଇଥିଲେ। ତେଣୁ ଭଗବାନଙ୍କର ବଚନ ଯଦିଓ ଶାସ୍ତ୍ରମାନଙ୍କୁ ରହିଛି, କିନ୍ତୁ ଆମେ ବୁଝିପାରିବା ନାହିଁ। ଆମେ ବୁଝିପାରିବା ପାଇଁ ସେଠି ଯୋଗ୍ୟତା ଦରକାର, ବ୍ରହ୍ମାଙ୍କର ସେ ଯୋଗ୍ୟତା ଥିଲା। ତେଣୁ ଭଗବାନ ବ୍ରହ୍ମାଙ୍କ ହୃଦୟରେ ସେ ସବୁ ଜ୍ଞାନ ଦେଲେ, କ'ଣ ପାଇଁ ଦେବତାମାନେ ଆସିଛନ୍ତି ଭଗବାନ ତାର ଉତ୍ତର ଦେଇଦେଲେ। ତେଣୁ ବ୍ରହ୍ମା ଦେବତାମାନଙ୍କୁ କହିଲେ, ଦେବତାମାନେ ଶୁଣ ଭଗବାନ ବର୍ତ୍ତମାନ ଏଇ କଥା କହିଛନ୍ତି। କ'ଣ କହିଲେ ନା, ଭଗବାନ କହିଲେ ଯେ ଭୂମିର ଯେଉଁ ଭାର ରହିଛି ଏଇଟା ମୁଁ ଜାଣିଛି, ଆଗରୁ ଜାଣିଛି, ତା ପାଇଁ ବ୍ୟବସ୍ଥା ହେବ, ବ୍ୟସ୍ତ ହେବା ଦରକାର ନାହିଁ। ମୁଁ ଯାଇକିରି ବସୁଦେବ ପ୍ରିୟ ସାକ୍ଷାତ ଭଗବାନ ପୁରୁଷ ପର ଜନିଷ୍ୟତେ ତତ୍ ପ୍ରିୟାର୍ଥଂ ସମ୍ଭବନ୍ତୁ ସୁରସ୍ତ୍ରିୟ। ବସୁଦେବଙ୍କ ଗୃହରେ ଭଗବାନ ଆସିବେ, ପୁରୁଷ ପର ଶ୍ରେଷ୍ଠ ପୁରୁଷ ଯିଏ ଭଗବାନ, ପରମ ପୁରୁଷ ଭଗବାନ ଶ୍ରୀ କୃଷ୍ଣ ସେ ଆସିବେ। ତେଣୁ ତାଙ୍କର କିଛି ବିଧାନାର୍ଥେ ସେ ଲୀଳାରେ ସାହାଯ୍ୟ କରିବା ପାଇଁ ସମସ୍ତେ ଯାଇ ଦେବତାମାନେ ତାଙ୍କ ପତ୍ରୀମାନଙ୍କ ସହିତ ଯାଇ ସେଠି ସେସବୁ ସ୍ଥାନରେ ସେ ପୁଣି ଆବିର୍ଭାବ ହୁଅ ସୁରସ୍ତ୍ରିୟ। ତେଣୁ ସେଇଠି ସେ କହିଲେ, ବାସୁଦେବ କଳାନନ୍ଦ ସହସ୍ର ବଧନ ସ୍ୱରାଟ ଆଗ୍ରତ ଭବିତା ଦେବ ହରେ ପ୍ରିୟ ଚିକିତ୍ସା। ବଳଦେବଙ୍କର ଆବିର୍ଭାବର ସୂଚନା ଏଠି ମିଳିଲା। ଭଗବାନ କହିଲେ ବାସୁଦେବ କଳାନନ୍ଦ, ଭଗବାନ ହେଉଛନ୍ତି ଭଗବାନ କୃଷ୍ଣଙ୍କର ବିସ୍ତାର ହେଉଛନ୍ତି ବଳରାମ। ତେଣୁ ସେ ବଳରାମ ଯେଉଁ ହେଉଛନ୍ତି ସେ ନିଜକୁ ବିସ୍ତାର କରିଛନ୍ତି, ଚତୁର୍ଭୁଜ ରୂପରେ ବିସ୍ତାର କରିଛନ୍ତି। ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ତେଣୁ ସେ ହେଉଛନ୍ତି ଭଗବାନଙ୍କର କଳା, କଳା ଭଗବାନ ଅଂଶ, ଅଂଶର ଅଂଶ ଯେପରି ଆସୁଛନ୍ତି, ବିଭିନ୍ନ ଅବତାର ସବୁ ରହିଛନ୍ତି ଅନନ୍ତଦେବ। ସେ ସହସ୍ର ବଦନ ସ୍ୱରା, ସହସ୍ର ବଦନ ତାଙ୍କର ଏକ ହଜାର କଣା ରହିଛି, ସହସ୍ର ବଦନ ହଜାରଟି ତାଙ୍କ ମୁଖ ରହିଛି। ସେ ସ୍ୱରାଟ ସେ ମଧ୍ୟ ଭଗବାନ ଭଳି ସ୍ୱରାଟ, ଏବଂ ଅଗ୍ରତ ଭବିତ ଭବିତା ଦେବ ହେ ଦେବ, ସେ ପ୍ରଥମେ ଆସିବେ, ବଳଦେବ ପ୍ରଥମେ ଆସିବେ। କାହିଁକି ଆସିବେ ନା, ହରେ ପ୍ରିୟ ଚିକିତ୍ସା ବଳଦେବ, ଇଏ ଭଗବାନଙ୍କର, ଇଏ ବି ତ ଭଗବାନ, କିନ୍ତୁ ତଥାପି ସେ କୃଷ୍ଣଙ୍କର ସେବା କରୁଛନ୍ତି, ଅନେକ ପ୍ରକାର ସେବା କରୁଛନ୍ତି। ବଳଦେବଙ୍କର କୃପାରୁ ଆଜି ଆମେ ଭଗବାନଙ୍କ ସେବାରେ ନିଯୁକ୍ତ ହୋଇପାରିବା। ବଳଦେବ ଖାଲି ଭାଷଣ ଦେଉନାହାନ୍ତି, ନିଜେ ଆଚରଣ କରି ଦେଖାଉଛନ୍ତି ଆଚାର୍ଯ୍ୟ। ସେ କେବଳ କହୁନାହାନ୍ତି ଆମକୁ, ଯେଉଁ ଭଗବତ ଗୀତାରେ ଯେଉଁ ଜ୍ଞାନ ଦିଆଯାଇଛି ବଳଦେବ କହିଛନ୍ତି, ବଳଦେବ ଗୀତା ଯେଉଁ ଭଗବାନ କୃଷ୍ଣ କହିଛନ୍ତି, ସେ ବାସୁଦେବ ବସୁଦେବଙ୍କ ପୁତ୍ର ବାସୁଦେବ, ବଳଦେବଙ୍କର ବିସ୍ତାର, ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ଏମାନେ ଚତୁର୍ଭୁଜ। ସେ ବାସୁଦେବ ବସୁଦେବଙ୍କ ପୁତ୍ର ଅର୍ଜୁନ ଯେଉଁ ଜ୍ଞାନ ଦେଇଥିଲେ, ସେ ବାସୁଦେବ ସିଏ ଜ୍ଞାନ ଦେଇଛନ୍ତି, ନିଜେ ଆଚରଣ କରୁଛନ୍ତି। ମନମନା ଭବ ମଦ ଭକ୍ତୁ ମଦ ଜାଗି ମା ନମସ୍କୁରୁ, ମନରେ ଚିନ୍ତା କର, ମୋର ଭକ୍ତ ହୁଅ, ମୋର ପୂଜା କର, ମୋତେ ପ୍ରଣାମ କର, ଏଇ ଶ୍ଳୋକଟି ଦୁଇଥର କହିଲେ ଭଗବାନ। ଏତେ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ରହିଛି ଏ ଶ୍ଳୋକଟି। ଭଗବାନ ନିଜେ ବଳରାମ କୃଷ୍ଣଙ୍କର ସେବା କରୁଛନ୍ତି, ଅନ୍ୟମାନଙ୍କ କ'ଣ କଥା କହିବା, ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ଏକଲା ଈଶ୍ୱର କୃଷ୍ଣ ଆର ସବୁ ଭୂର୍ଯ୍ୟ ଯାହାର ଦେଇଛି ନା ଯାହାର ସେ ଦେଇଛି କରି ନୃତ୍ୟ। ଏକମାତ୍ର କୃଷ୍ଣ ହେଉଛନ୍ତି ଭଗବାନ, ଏକଲା ଈଶ୍ୱର କୃଷ୍ଣ ସେ ହେଉଛନ୍ତି ପରମ ନିୟନ୍ତ୍ରଣକାରୀ ପରମେଶ୍ୱର।
ଆଉ ଯେତେ ରହିଲେ ବଳରାମଙ୍କ ଆରମ୍ଭ କରି ଯେତେ ସବୁ ରହିଲେ ସମସ୍ତେ ତାଙ୍କ ନୃତ୍ୟ ଯାହାକୁ ଯେ ଯେଉଁଭଳି ଭାବେ ନଚେଇବେ ସେମାନେ ସେଇଭଳି ଭାବେ ନୃତ୍ୟ କରିବେ। ଗାଁର ଯେଛି ନାଚା ସେ ତେଛେ କାହିଁ ନୃତ୍ୟ କଥାବାର୍ତ୍ତା ଚାଲିଛି ପଛପଟେ ବ୍ୟାଙ୍କ ବେଞ୍ଚର ରହିକି କଥା ଚାଲିଛନ୍ତି ତାଙ୍କର ଏ କଥା ଶୁଣୁନାହାନ୍ତି। ତେଣୁ ଭଗବାନ କ'ଣ କରୁଛନ୍ତି ନା ଭଗବାନ ବଳରାମ ସେ କୃଷ୍ଣଙ୍କର ସେବା କରୁଛନ୍ତି। ଆମମାନଙ୍କ କଥା କ'ଣ କହିବା, ଆମେ ବହୁତ ନୀଚ ସ୍ତରରେ ଅଛି। ଭଗବାନ ବହିରଙ୍ଗା ପ୍ରକୃତି ଆମେ ବହିରଙ୍ଗା ପ୍ରକୃତିରେ ଆମେ ରହିଛି ଭଗବାନଙ୍କର ଯଦିଓ ଉନ୍ନତ ଶକ୍ତି ଆମେ, କିନ୍ତୁ ଆମେ ଭଗବାନଙ୍କର ସେବା କରୁନାହିଁ। ତେଣୁକରି ଏସବୁ ବ୍ୟବସ୍ଥା କରାଯାଇଛି ଭଗବାନ ଆଶୀର୍ବାଦ ଆବିର୍ଭାବ କାରଣ ହେଉଛି ଏଇଟା। ଏକଥା ଶୁଣିଲେ ଆମେ ଭଗବାନଙ୍କ ସେବା କରିବା ପାଇଁ ଆଗଭର ହେବା। ତେଣୁ ଭଗବାନ ନିଜେ ତାଙ୍କର ନିଷ୍ଠା, ସେ ମଧ୍ୟ କୃଷ୍ଣଙ୍କର ସେବାରେ ଲାଗିଛନ୍ତି। ଆଉ ଅନ୍ୟମାନଙ୍କ କଥା କ'ଣ କହିବା, ଜୀବମାନେ ବହୁତ ନୀଚ ସ୍ତରରେ ଅଛନ୍ତି ଜୀବମାନେ। ଭଗବାନଙ୍କର ଯଦିଓ ଆମେ ଉନ୍ନତ ଶକ୍ତି, କିନ୍ତୁ ଆମେ ବହିରଙ୍ଗା ଶକ୍ତି ଅନ୍ଧାରେ ରହିଯାଇଛେ, ଭଗବାନଙ୍କ ସେବା ଭୁଲି ଯାଇଛେ, ଆମର ପ୍ରକୃତ ସ୍ୱରୂପକୁ ଭୁଲି ଯାଇଛେ। ତେଣୁ ଭଗବାନ ବଳରାମ ବଳଦେବ ରୂପରେ ଯେଉଁ ଆସିଲେ, ସେ ବଳରାମ କୃଷ୍ଣଙ୍କର ବିସ୍ତାର ଯେ ବଳରାମ, ସେ ଭାବ ଅଷ୍ଟସାତ୍ତ୍ୱିକ ଭାବ ପ୍ରକାରରେ ବଳଦେବ ରୂପରେ ପ୍ରକାଶ ଦେଇଛନ୍ତି। ଏବଂ କୃଷ୍ଣ ଯେ ସେ ଜଗନ୍ନାଥ ରୂପରେ ପ୍ରକାଶ ଦେଇଛନ୍ତି ବଳଦେବଙ୍କର ଆବିର୍ଭାବ ଆଜି ବଳଦେବ। ତେଣୁ ଏ ଯେଉଁ ଭଗବାନ ବଳଦେବ ଆସିବେ, ସେ ଭଗବାନଙ୍କ କିଭଳି ସେବା କରିବାକୁ ହେବ, ସାନ ଭାଇ ରୂପରେ ଆସି ସେବା କଲେ ବର୍ତ୍ତମାନ ବଡ଼ ଭାଇ ରୂପରେ ସେବା କରିବେ, ପାଞ୍ଚ ପ୍ରକାର ସେବା କରୁଛନ୍ତି ସେ, ଅନେକ ପ୍ରକାର ସେବା ରହିଛି, ତାକୁ ପାଞ୍ଚ ଭାଗ ବିଭକ୍ତ କରାଯାଉଛି। ଆମର ସମ୍ବନ୍ଧ ରହିଛି, ଏ ପାଞ୍ଚଟି ସମ୍ବନ୍ଧ ରହିଛି, ବିଭିନ୍ନ ସମ୍ବନ୍ଧ ରହିଛି ଭଗବାନଙ୍କ ସହିତ। ଭଗବାନ ହେଉଛନ୍ତି ସବୁକିଛିର ଆଶ୍ରୟ ତତ୍ତ୍ୱ ହେଉଛନ୍ତି ସିଏ, ଆମେ ହେଉଛେ ଭଗବାନଙ୍କର ଅଂଶ। ତେଣୁ ଭଗବାନଙ୍କ ଅଂଶ ହିସାବରେ ଆମର ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି ଭଗବାନ ପାଖରେ। ତେଣୁ ସାଧାରଣତଃ ଯେଉଁମାନେ ଭକ୍ତ ଭଗବାନଙ୍କର ଭକ୍ତି ଭଗବାନ ସହ ଯୁକ୍ତ ହେଇଛନ୍ତି, ଏଇ ପାଞ୍ଚଟି ସମ୍ବନ୍ଧ ତାଙ୍କର ଥାଏ, ଶାନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ଏବଂ ମାଧୁର୍ଯ୍ୟ। ତେଣୁ ଭଗବାନ ବଳଦେବ ସେଇ ପାଞ୍ଚଟି ଭାବରେ ସେବା କରୁଛନ୍ତି, ବିଭିନ୍ନ ପ୍ରକାର ସେବା। ଏଇ ପାଞ୍ଚଟି ଭାବରେ ମଧ୍ୟ ଅନେକ ପ୍ରକାର ସେବା ରହିଛି, ଦଶ ପ୍ରକାର ସେବା ରହିଛି ବୋଲି କୁହାଯାଏ, ସେବା କରନ୍ତି ସେ ଦଶ ପ୍ରକାର ସେବା। ଏ ପାଞ୍ଚଟି ରସ ଭଗବାନ ସହିତ ସେ ଯୁକ୍ତ ହେଇଛନ୍ତି, ଆମେ ପାଞ୍ଚଟି ରସ ହେଇପାରିବା ନା, ଗୋଟିଏ ରସ ରହିବା, କାରଣ ଆମେ ଜୀବ ତତ୍ତ୍ୱ, ସେ ହେଉଛନ୍ତି ବିଷ୍ଣୁ ତତ୍ତ୍ୱ, ସବୁକିଛି କରିପାରିବେ ସେ। ତେଣୁ ଏ ଯେଉଁ ଭଗବାନ ସେ କହିଲେ ବାସୁଦେବଙ୍କର କଳା, ସିଏ ଭଗବାନ ବାସୁଦେବ, ବାସୁଦେବଙ୍କ ଠାରୁ ଯେଉଁ ରହିଛନ୍ତି ବାସୁଦେବ ହେଉଛନ୍ତି ଚାରି ଚତୁର୍ଭୁଜ, ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ଏଇ ଯେଉଁ ସଂକର୍ଷଣ ମୂଳ ସଂକର୍ଷଣ ଠାରୁ ପୁଣି ଗୋଟିଏ ଦ୍ୱିତୀୟ ଚତୁର୍ଭୁଜ ଆସେ, ସେଇ ଦ୍ୱିତୀୟ ଚତୁର୍ଭୁଜ ଠାରୁ ଆସନ୍ତି ଯେଉଁ ସଂକର୍ଷଣ, ତାଙ୍କ ପାଖରୁ ବିସ୍ତାର ଆସନ୍ତି ଯେଉଁ ରହିଛନ୍ତି ଆମର କାରଣଦର୍ଶାଇ ବିଷ୍ଣୁ, କାରଣଦର୍ଶାଇ ବିଷ୍ଣୁ ତାଙ୍କର ପାଖରୁ ବିସ୍ତାର ଆସନ୍ତି ଗର୍ଭଦର୍ଶାଇ ବିଷ୍ଣୁ, ତାଙ୍କ ପାଖରୁ ବିସ୍ତାର ଆସନ୍ତି କ୍ଷୀରଦର୍ଶାଇ ବିଷ୍ଣୁ। ତେଣୁ ଏଇଭଳି ଭାବରେ ତାଙ୍କଠାରୁ କ୍ଷୀରଦର୍ଶାଇ ବିଷ୍ଣୁ ଗର୍ଭଦର୍ଶାଇ ବିଷ୍ଣୁ ୟାଙ୍କଠାରୁ ପୁଣି ବିସ୍ତାର ଆସୁଛି ଅନନ୍ତ ଦେବ, ତାଙ୍କର ବିସ୍ତାର ସିଏ, ସେଥିପାଇଁ କଳା ବୋଲି କୁହାଯାଉଛି ବାସୁଦେବ କଳା ଅନନ୍ତ, ସେ ଅନନ୍ତ ଯିଏକି ଅନନ୍ତ ଦେବ, ସେ ସହସ୍ର ଭଗବାନ ସରା ତାଙ୍କର 1000 ମୁଖ ରହିଛି, ଯିଏକି ପୃଥିବୀକୁ ଧାରଣ କରିଛନ୍ତି। ଖାଲି ପୃଥିବୀକୁ ନୁହଁ, ଯେତେ 14 ଭୁବନ ରହିଛି ଏ ବିଶ୍ୱ, ସମଗ୍ର ବିଶ୍ୱକୁ ସେ ଧାରଣ କରିଛନ୍ତି ତାଙ୍କ ମଥାରେ। ଆମେ 8 ଦିନ ଧରି କଥା ଚାଲିବୁ ବଳଦେବ କଥା, ଆଜିଠାରୁ 22 ତାରିଖ ପର୍ଯ୍ୟନ୍ତ କଥା ଚାଲିବ ଭଗବାନ କୃଷ୍ଣଙ୍କର ଆବିର୍ଭାବ ପର୍ଯ୍ୟନ୍ତ। ତେଣୁ ଭଗବାନ ଯେଉଁ ରହିଛି ସେ ଅନନ୍ତଦେବ ଏ ସମଗ୍ର ବିଶ୍ୱ ଧାରଣ ସମଗ୍ର ବ୍ରହ୍ମାଣ୍ଡ ଧାରଣ କରିଛନ୍ତି। 1000 ଫଣା ତାଙ୍କର ରହିଛି ଅନନ୍ତଦେବ, 1000 ଫଣା। ଗୋଟିଏ ଫଣାରେ ଏ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ଯେଉଁଟା ବିଶ୍ୱ ବ୍ରହ୍ମାଣ୍ଡର ବିସ୍ତାର ହେଉଛି 400 କୋଟି ଯୋଜନ, 50 କୋଟି ମାଇଲ, 50 କୋଟି ଯୋଜନ, 400 କୋଟି ମାଇଲ। ଏ ବିଶ୍ୱର ବିସ୍ତାର ହେଉଛି ସେହିଭଳି ଭାବରେ ଏ ବ୍ରହ୍ମା ଅନନ୍ତଦେବଙ୍କର 1000 ଫଣାରୁ ଗୋଟିଏ ଫଣାରେ ସୁରୁଷ ଭଳି ରହିଛନ୍ତି। ଚେତନ ଚରିତ୍ରାନ୍ତରେ ଆଦି ଲୀଳା ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଆମେ ସେ ବର୍ଣ୍ଣନା କରିବା ସେସବୁ। ସେ କଥା କୁହାଯାଉଛି, ଅନନ୍ତ ବାସୁଦେବ କଳାନନ୍ଦ ସହସ୍ର ବଦନ ସ୍ୱରା ଅଗ୍ରତେ ଅଗ୍ରତୋ ଭବିତା ଦେବ ହରେ ପ୍ରିୟ ଚିକିତ୍ସା। ହେ ଦେବ, ସେ ପ୍ରଥମେ ଆସିବେ, ଅଗ୍ରତ ଭବିତ ଦେବ, କାହିଁକି ନା ହରେ ପ୍ରିୟ ଚିକିତ୍ସା, ଭଗବାନଙ୍କ ପ୍ରିୟ କରିବା ପାଇଁ, ଭଗବାନ ସେବା କରିବା ପାଇଁ ଆସିବେ। ତେଣୁ ଭଗବାନ ମଧ୍ୟ ସେଭଳିଆ, ମୁଁ ମଧ୍ୟ ଯିବି। ବାସୁଦେବ ବାସୁଦେବ ଗୃହ ସାକ୍ଷାତ ଭଗବାନ ପୁରୁଷ ପର ଜନିଷ୍ୟତେ ତ ପ୍ରିୟାର୍ଥନ ସମ୍ଭବତଃ ସୁରକ୍ଷିତ, ଏଭଳି ଭାବରେ କହିବେ ଭଗବାନ ମଧ୍ୟ କୃଷ୍ଣ ମଧ୍ୟ ଆସିବେ। ତେବେ ଆମେ କୃଷ୍ଣଙ୍କର କଥା ଆମେ ଯେଉଁ ରହିଛି କୃଷ୍ଣ ଜନ୍ମାଷ୍ଟମୀ ବିଷୟରେ କହିବା, ସେ ସମୟରେ କହିବା। ଏବେ ଖାଲି ବଳଦେବ କଥା କହିବା, ଏ 2-in-1 ଭଳି କାର୍ଯ୍ୟ ହେଉଛି। ଭଗବାନ ଏବଂ କୃଷ୍ଣ ପାଖାପାଖି 8 ଦିନ ଅନ୍ତରରେ ଆସିଛନ୍ତି, ସବୁ ଲୀଳା ତାଙ୍କର ଏକ ସମୟରେ ହେଇଛି 2-in-1 ଭଳି। ତେଣୁ ବସୁଦେବ କଥା ବଳଦେବ କଥା କହିଲେ କୃଷ୍ଣ କଥା ଆସିବ, କୃଷ୍ଣ କଥା କହିଲେ ବଳଦେବ କଥା ଆସିବ, ବଳରାମ କଥା ଆସିବ। ତେଣୁ ଏଇଭଳି ଭାବରେ ଯେତେବେଳେ କହିଲେ ଦେବତାମାନେ ଆନନ୍ଦରେ ଫେରି ଆସିଛନ୍ତି। ତେଣୁ ସେ ଦେବତାମାନେ ସବୁ ନିଜକୁ ବିସ୍ତାର କରି କିଏ ସବୁ ଯାଦବମାନଙ୍କର କୃଷ୍ଣବଂଶରେ ସବୁ ବିଭିନ୍ନ ପ୍ରକାର ରୂପରେ ସବୁ ଜନ୍ମଗ୍ରହଣ କରିଛନ୍ତି, କିଏ ଭଗବାନ ପିତା ରୂପରେ ଆସିଛନ୍ତି। ଯିଏ ଭଗବାନ ଥିଲେ ଏ କୃଷ୍ଣଙ୍କର ପିତା ଯିଏ ଆସିଲେ ବସୁଦେବ, ସେ ଆଗରୁ 3ଟି ଆଗରୁ 2ଟି ଲୀଳା କରିଛନ୍ତି ଭଗବାନ। ପ୍ରଥମେ ଆସିଥିଲେ ଭଗବାନ କୃଷ୍ଣଙ୍କର ଗର୍ଭରେ ଆସିଥିଲେ, ଏସବୁ ଆମେ ଜନ୍ମାଷ୍ଟମୀରେ ତିଥିରେ ଶୁଣିବା। ସେ ଆସିଥିଲେ କଶ୍ୟପଙ୍କର ପୁତ୍ର ରୂପେ ଆସିଥିଲେ। କଶ୍ୟପ ନା ପ୍ରଥମେ ଆସିଥିଲେ, ସେ ସୁତପା ଏବଂ କୃଷ୍ଣଙ୍କର ପୁତ୍ର ରୂପେ ଆସିଥିଲେ। ତେଣୁ ତାଙ୍କ ନାମ ହେଇଥିଲା କୃଷ୍ଣଗର୍ଭ, ଯିଏକି କ'ଣ ଧ୍ରୁବଙ୍କ ପାଖରେ ଆବିର୍ଭାବ ହୋଇଥିଲେ କୃଷ୍ଣଗର୍ଭ। ଏବଂ ତାପରେ ସେ ପୁଣି ଆସିଥିଲେ ବାମନ ଦେବ ରୂପରେ ଆସିଥିଲେ, କଶ୍ୟପ ଏବଂ ଅଦିତିଙ୍କର ପୁତ୍ର ରୂପରେ ଆସିଥିଲେ। ବର୍ତ୍ତମାନ ତୃତୀୟ ଥର ପାଇଁ ସେ ଆସିବେ, ବସୁଦେବଙ୍କ ପୁତ୍ର ରୂପେ ଆସିବେ, ଏସବୁ କଥା ରହିଛି। ତେଣୁ ସବୁ ଇଏ ବସୁଦେବ ରୂପରେ, ସେଇ କଶ୍ୟପ ବର୍ତ୍ତମାନ ବସୁଦେବ ରୂପରେ ଆସିଛନ୍ତି, ସେଇ ଅଦିତି ବର୍ତ୍ତମାନ ଆସିଲେ ଦେବୀକ ରୂପରେ ଆସିଲେ, ଭଗବାନ ଲୀଳାରେ ସାମିଲ ହେବେ, ସେମାନେ ଭଗବାନ ଲୀଳାରେ ସାମିଲ ହେଉଛନ୍ତି, ଭଗବାନ କହିଛନ୍ତି ସେ କଥା। ଆମେ ମଧ୍ୟ ଭଗବାନ ଲୀଳାରେ ସାମିଲ ହୋଇପାରିବା, ଏ ଭଗବାନ କଥା ଶ୍ରବଣ ମାଧ୍ୟମରେ ଆମେ ଯଦି ଜୀବନରେ ସିଦ୍ଧି ଲାଭ କରିଯିବା, ଆମେ ମଧ୍ୟ ଭଗବାନ ଲୀଳାରେ ସାମିଲ ହେବା। ଆମର ଯେଉଁଭଳି ଭାବରେ ରହିଛି ଯେଉଁ ସମ୍ବନ୍ଧ ରହିଛି ଭଗବାନଙ୍କ ସହିତ, ସେହି ସମ୍ବନ୍ଧ ଜ୍ଞାନ ସ୍ୱରୂପ ସିଦ୍ଧି ଆମେ ଯଦି ପ୍ରାପ୍ତ ହେବା, ଭଗବାନ ଲୀଳାରେ ଆମେ ମଧ୍ୟ ସାମିଲ ହେବା। ଭଗବତ ଧାମ ଯିବା ପୂର୍ବରୁ ସେଠି ଗୋଟେ ପ୍ରୋଭେସନ୍ ରହିଛି, ସେହି ଭଗବାନଙ୍କ ଭୌମ ଲୀଳା ଯେଉଁ ଚାଲିଛି ସେହି ଲୀଳାରେ ଆମେ ଭାଗ ନେଇ ତାପରେ ଭଗବତ ଧାମକୁ ଯିବା। ତେଣୁ ଏହିସବୁ ଦେବତାମାନେ ସବୁ ବିଭିନ୍ନ ଭାବରେ ସବୁ ଆସି ଜନ୍ମଗ୍ରହଣ କରିଛନ୍ତି, ଭଗବାନ ପିତା ମାତା ଏମାନେ ସବୁ ଆଗରୁ ଆସନ୍ତି, ଭଗବାନ ଆସିବା ପୂର୍ବରୁ ସେମାନେ ଆସନ୍ତି, ରୋହିଣୀ ମା ଏମାନେ ସବୁ ପିତା ମାତା ହିସାବରେ ସବୁ ଆସିଛନ୍ତି। ବହୁତ ପୁଣି ଅଛନ୍ତି କି ସବୁ ଆସିଛନ୍ତି। ତେଣୁ ଏହିଭଳି ଭାବରେ ସେମାନେ ଦେବତାମାନେ ଫେରିକି ଆସିଲେ, ଆନନ୍ଦରେ ଭୂମି ଦେଇ ମଧ୍ୟ ଆନନ୍ଦରେ ଆସିଲେ, ଆନନ୍ଦରେ ଆସି ଭଗବାନଙ୍କର କୃପା ପ୍ରାପ୍ତ ହେବା ପାଇଁ ସମସ୍ତେ ଚାହୁଁଛନ୍ତି। ତେଣୁ ପିମ୍ପୁଡ଼ିମାନେ ମଧ୍ୟ ରଘୁନନ୍ଦନ ଭାବରେ ଭଗବାନଙ୍କର ଯେଉଁ ରହିଛନ୍ତି କୁସୁମାଳା, ଏ କୁସୁମାଳାକୁ ଧାରଣ କଲେ ଆମେ ମାୟାକୁ ଜିତିଯିବା, ଏକାଦଶ ଷଷ୍ଠ ଅଧ୍ୟାୟରେ ଉଦ୍ଧବ କହିଛନ୍ତି। ତୟା ଉପଭୁକ୍ତ ଶ୍ରଗନ୍ଧ ବାସ ଅଳଙ୍କାର ଚର୍ଚ୍ଚିତ ଉଚ୍ଛିଷ୍ଟ ଭୋଜନ ଦାସା ତବ ମାୟା ଜୟ ବହି। ଉଦ୍ଧବ କହୁଛନ୍ତି ପ୍ରଭୁ ଆପଣଙ୍କର ଯେଉଁ ଉଚ୍ଛିଷ୍ଟ ରହିଛି ସେଇଟାକୁ ଯଦି ଆମେ ଆମେ ଯଦି ଆସ୍ୱାଦନ କରିବା, ସେବା କରିବା, ତାହେଲେ ଆମେ ମାୟାକୁ ଜୟ କରିଯିବା। ଏ ପିମ୍ପୁଡ଼ିମାନେ ମଧ୍ୟ ଏ ଜ୍ଞାନ ସେମାନେ ପ୍ରାପ୍ତ ହୋଇଛନ୍ତି, ସେମାନେ ମଧ୍ୟ ଛାଡ଼ୁନାହାନ୍ତି। ଯାହା ହଉ, ଉଚ୍ଛିଷ୍ଟ ଭୋଜନ ଆମେ ଭଗବାନଙ୍କର ମାୟାକୁ ଏହିଭଳି ଭାବେ ଜୟ କରିପାରିବା, ଉଚ୍ଛିଷ୍ଟ ପ୍ରାପ୍ତ ହୋଇକରି ଭଗବାନ ମାୟାକୁ ଜୟ କରି। ଭଗବାନ କହିଲେ ନା ଭଗବତ ଗୀତାରେ, ମାମେ ଯେ ପ୍ରପଦ୍ୟନ୍ତି ମାୟା ମେହତାଂ କରନ୍ତି ତେ, ଭଗବାନଙ୍କ ଶରଣରେ ଯଦି ଆମେ ଯିବା, ଏ ମାୟାକୁ ପାର ହୋଇଯିବା। ଭଗବାନଙ୍କ ଶରଣରେ ଯିବାର କିଭଳି ଯିବା, ନା ଭଗବାନଙ୍କ ଯେଉଁ ବ୍ୟବହାର କରୁଛନ୍ତି, ସବୁ ମାଳ ପୁଷ୍ପ ଶ୍ରଦ୍ଧାକୁ ବ୍ୟବହାର କରୁଛନ୍ତି। ତୋୟା ଉପଭୁକ୍ତ ଶ୍ରବ ଶ୍ରବ କହିଲେ ଏ ଯେଉଁ ରହିଛି ମାଳ ରହିଛି, ଗନ୍ଧ ଚନ୍ଦନ ଅଳଙ୍କାର, ଯାହା ସବୁ ଅଳଙ୍କାର ଧାରଣ କରିଛନ୍ତି, ଆମେ ସବୁ ସେସବୁ ବସ୍ତ୍ର ଇତ୍ୟାଦି ସବୁ ଧାରଣ କରିବା, ତାହେଲେ ଆମେ ମାୟାକୁ ଜୟ କରିଯିବା। ତେଣୁ ରଘୁନନ୍ଦନ ଧାମର ପିପୁଡ଼ିମାନେ ସାଧାରଣ ଜୀବ ନୁହନ୍ତି, ସେମାନେ ମଧ୍ୟ ମୁକ୍ତ ଜୀବ ବା ସେଭଳିଆ ମୁକ୍ତ ହୋଇଯିବେ, ଯେ ଉଚ୍ଛିଷ୍ଟକୁ ସେମାନେ ମଧ୍ୟ ଆସ୍ୱାଦନ କରୁଛନ୍ତି। ଯାହା ହଉ, ତେଣୁ ଏମାନେ ସବୁ ଆସିଲେ, ଭଗବାନ ବଳଦେବ ସବୁ ଏଇଭଳି ଭାବରେ ଦେବକୀ ଏବଂ ବସୁଦେବଙ୍କର ବିବାହ ହୋଇଛି, ବିବାହ ଲୀଳା ହୋଇଛି। ବିବାହ ଲୀଳାରେ ଯେତେବେଳେ ବିବାହ କରିଛନ୍ତି ଭଗବାନ ପିତାମାତା, ତାଙ୍କର ବିବାହ ହୋଇଛି। ହେଇକି ଯେତେବେଳେ ଆସୁଛନ୍ତି କଂସ, ତାଙ୍କର ଦେବକୀ ଭଉଣୀ ହେବେ, ତାଙ୍କର ରଥକୁ ଚାଳନ କରୁଛନ୍ତି, ନିଜେ ସାରଥି ହେଇକି ଚାଳନ କରୁଛନ୍ତି। ସେହି ସମୟରେ ଦେବତାମାନେ ଭୟ କରିଗଲେ, ଦେବତାମାନେ କହିଲେ ଭଗବାନ ଯେଉଁ ଆସିବେ ଏ କଂସକୁ ହତ୍ୟା କରିବେ, କଂସ ତ ଦେବକୀଙ୍କର ଏତେ ସେବା କରୁଛି, ଆଉ ଭଗବାନ କ'ଣ ହତ୍ୟା କରିବେ। ତେଣୁ ଦେବତାମାନେ ଆକାଶବାଣୀ ଦେଲେ, ଆରେ ମୂର୍ଖ, ଅଶ୍ୟାସ୍ତୁ ଅଷ୍ଟମ ଗର୍ଭ ହନ୍ତା ଯା ଭସେ ବୁଦ୍ଧ, ଆରେ ଅବୁଦ୍ଧ, ଆରେ ମୂର୍ଖ, ତୁ ଯାହାକୁ ବନ୍ଦ କରୁଛୁ ତାଙ୍କର ଅଷ୍ଟମ ଗର୍ଭ ତୋତେ ହତ୍ୟା କରିବ। ଏ କଥା ଯେତେବେଳେ ଶୁଣିଲେ, ସାଙ୍ଗେ ସାଙ୍ଗେ କଂସ ଯେଉଁ ଭଉଣୀ ପ୍ରତି ସ୍ନେହ ଥିଲା, ରାକ୍ଷୀ ବନ୍ଧନ ଥିଲା, ରାକ୍ଷୀ କା ବନ୍ଧନ, ରାକ୍ଷୀ ଧାଗା ରହିଛି, ରାକ୍ଷିକା ବନ୍ଧନ ସବୁ ଚିହ୍ନେଇ ଦେଲେ ସାଙ୍ଗେ ସାଙ୍ଗେ। ତାଙ୍କର ପୁତ୍ର ମୋତେ ହତ୍ୟା କରିବ, ମୋର ଦରକାର ନାହିଁ ଭଉଣୀ କହିକି ହତ୍ୟା କରିବାକୁ ଆସିଗଲେ, ଉଦ୍ୟତ ହୋଇଗଲେ। ଆଉ ରାକ୍ଷୀ ବନ୍ଧନ ସବୁ ଦେବିକି ବାନ୍ଧିଥିଲେ ରାକ୍ଷୀ, ସେ ସବୁ ଭୁଲିଗଲେ ସବୁ। ତେଣୁ ଖଡ଼ଗ ଉତ୍ତରଣ କରି ହତ୍ୟା କରିବା ପାଇଁ ଉଦ୍ୟତ ହୋଇଗଲେ। ବସୁଦେବ ତାଙ୍କୁ ବହୁତ ପ୍ରକାର ସାନ୍ତ୍ୱନା ଦେଇ, ବହୁତ ପ୍ରକାର ଦଣ୍ଡ ତ ବ୍ୟବହାର କରିପାରିବେନି, ବିଭିନ୍ନ ପ୍ରକାର ତାଙ୍କୁ ପ୍ରଶଂସା କରି, ଭେଦ ନୀତି ଇତ୍ୟାଦି ବ୍ୟବହାର କରି ତାଙ୍କୁ ସେଥିରୁ କ୍ଷାନ୍ତ କରେଇଲେ, ତାଙ୍କୁ ପ୍ରତିଶ୍ରୁତି ଦେଲେ। ଯେତେ ଯାହା କହିଲେ ମଧ୍ୟ, ଯେତେ ଜ୍ଞାନ ଦେଲେ, ଯଦି ଭଗବତ ଗୀତାରେ ଭଗବାନ ଜ୍ଞାନ ଦେଲେ ଅର୍ଜୁନକୁ, ଅର୍ଜୁନଙ୍କର ମୋହ ଦୂର ହୋଇଗଲା। କିନ୍ତୁ ଭଗବାନଙ୍କ ପିତା ବସୁଦେବ କଂସକୁ ଯେତେ ଜ୍ଞାନ ଦେଲେ ମଧ୍ୟ ତାଙ୍କର ମୋହ ଦୂର ହେଲା ନାହିଁ, ଶୁଣିଲେ ନାହିଁ, ହତ୍ୟା କରିବାକୁ ଉଦ୍ୟତ ହୋଇକି ରହିଲେ, ହତ୍ୟା ଶୁଣିଲେ ନାହିଁ, କିଛି ଯେତେ ଯାହା କହିଲେ ମୁଁ ଶୁଣିଲେ ନାହିଁ। ତେଣୁ ଅନ୍ତିମରେ ବସୁଦେବ କହିଲେ, ଦେଖ ମହାରାଜ, ମହାରାଜ ଆପଣ ଯେଉଁ ଭୟ, ଦେବକୀଙ୍କ ପ୍ରତି ଆପଣଙ୍କୁ ଭୟ ନାହିଁ, ଦେବକୀଙ୍କ ପୁତ୍ରମାନଙ୍କ ପ୍ରତି ଭୟ, ତାହେଲେ ମୁଁ ସମସ୍ତ ପୁତ୍ରଙ୍କୁ ତୁମକୁ ଦେଇଦେବି, କିଛି ଅସୁବିଧା ନାହିଁ। ନାହିଁ ଅଶ୍ୟାସ୍ତେ ଭୟଂ ସୌମ୍ୟ ଯଦ୍ଭେଇ ସା ଶରୀରବା ପୁତ୍ରାନ୍ତେ ସମପେ ଶେଷେ ଯଥେଷ୍ଟ ଭୟ ମୁକ୍ତିତମ, ତୁମର ଯାହା ପ୍ରତି ଭୟ ରହିଛି ଏଥିରେ ବହୁତ କଥା ରହିଛି, ଆମେ ଏଠି ବିସ୍ତାର ଭାବେ ବର୍ଣ୍ଣନା କରିବା ନାହିଁ। ତେଣୁ ଖାଲି ଏତିକି କଂସ ଏତିକି ବୁଝିଲେ ଯେ ସମସ୍ତ ପୁତ୍ରଙ୍କୁ ସେ ଦେଇଦେବେ, ପୁତ୍ରାଣ ବ୍ୟବହାର କରାଗଲା, ସମସ୍ତ ପୁତ୍ରଙ୍କୁ ସେ ଦେଇଦେବେ। ତେଣୁ ଆଦେହରେ ବହୁତ ତଥ୍ୟ ରହିଛି। ଯାହା ହଉ, କଂସ ଏତିକି ବୁଝି ସେ ଛାଡ଼ିଦେଲା, ଦେବକୁ ଛାଡ଼ିଦେଲା। ତେଣୁ ପ୍ରତିବର୍ଷ ଗୋଟିଏ ଗୋଟିଏ ପୁତ୍ର ତାଙ୍କର ଯାହା କହୁଥିଲେ ବସୁଦେବ ଦେବଙ୍କର, ଏଇଭଳି ଭାବରେ ଛଅଟି ପୁତ୍ର କୁ କଂସ ହତ୍ୟା କରିଛନ୍ତି, ଛଅଟି ପୁତ୍ର କଂସ ହତ୍ୟା କରିଛନ୍ତି। ସପ୍ତମ ପୁତ୍ର ଯିଏ ଆସିଲେ ସେ ହେଉଛନ୍ତି ଭଗବାନ ବଳଦେବ, ଆମେ ସେସବୁ ଲୀଳାକୁ ପରେ କହିବା ଜନ୍ମାଷ୍ଟମୀରେ। ତେଣୁ ଏଇ ଯେଉଁ ବସୁଦେବ ବଳଦେବ ଆସିଲେ, ସପ୍ତମ ପୁତ୍ର ରୂପରେ ଆସିଲେ, ସେ କଥା କହୁଛନ୍ତି, ଏକ ଏକ ତମନୁ ରନ୍ଧାଣ ଜ୍ଞାନ୍ତ ହେ ପର୍ଯ୍ୟପାସତେ अतेषु षट्सु कालेषु देवक्या उग्रसेनिना सप्तमं वैष्णवं धाम जमनन्तं प्रचक्षते गर्भो बहुव देवक्या हर्ष शोक विवर्धना। प्रतिवर्ष गोटे गोटे पुत्र से जात करुले एम छ पुत्र हूँ प्रकृत हो मरीचि पुत्र एम सब एम जो ब्रह्मा प्रथम सृष्टि करुले से सृष्टि करते कन्या सरस्वती को सृष्टि करते प्रति से काम भाव जागृत होता प्रति धावित होते से समय छ पुत्र हसी देते प्रति अपराध होता से यह भाव मृत्यु नवाक पड़ा बहुत कथा रही है से पर कह जा भाव छ पुत्र को हत्या कलापर कंस एक अक्रूर से सब अन्न सब जितने रही थे यादव मान सब लुचिक रही थे हतेशु षु बाड़ीसु ज्ञात प्रतिपाशते अज्ञानवर्तीन यही भाव छोटी बाड़ी को हत्या कलापर सप्तम गर्भ में आसे भगवान वैष्णव धाम वैष्णव मान वैष्णव कहले विष्णु भक्त वैष्णव समस्त वैष्णव धाम हो सी बलदेव वैष्णव धाम जब अनंत प्रत्यक्षते जहाँ को अनंत बोली कह जाए अनंत से अनंत राखिल नाम अंत नाम पाइया भगवान अंत से पारे ना तेनालीर नाम रखिले अनंत सी अनंत भाई को अनंत रखिले नाम रखिले यही भाव शक्ति रही भगवान दुई जन शक्ति किसी कम नुह क्या तेरे ये जो आसिले जब अनंत कारण अनंत भाव सेवा कर भगवान को गुण गान कर सारी एपर्तंत से सब ना द्वितीय स्कंद सप्तम अध्याय वर्णना कर अनंतदेव भगवान एक हजार मुखर गुण गान कर सर्यंत से पारना तेणु गर्भ बभुव देवक्या देवकी गर्भर आसिले हर्ष शोक विवर्धन एक समय आनंदित हेले पुणी दुखित मत देवकी हर्ष कहीं ना भगवान आनंद मन आलराम आनंद मन से राम राम कह आनंद प्रदान करते राम राम शब्द रही तेणु ये जो आनंद भगवान गर्भ में आकर आनंद बढ़ी जाऊँगी साक्षात आनंद मन रही गर्भ में कितु शोक कहीं छटी पुत्र को हत्या कर भाई कंस तेणु आपको मत हत्या करेंगे से शोक रोचे हर्ष शोक विवर्धन हर्ष बढ़ी बढ़िका जाऊँगी शोक मत बढ़ी बढ़िका जाऊँगी हर्ष शोक विवर्धन एक समय तेणु एटी साक्षात आनंद से कुखीगतत्वा हर्ष कंसो बधिष्यति बुद्धिया शोक कृष्ण चक्र कहते स्वयं आनंद घन आसिक कुखी बक्ष हृदय गर्भ में तेणु सी आनंदित हो हर्ष हर्ष बढ़ी बढ़ जाकर एवं यही भय चिंता करुँच से कंस जब मोर छ पुत्र को हत्या करते या हत्या कर शोक हो बुद्धि शोक मत बढ़ी बढ़िका जाऊँगी हर्ष बढ़ी बढ़िका जाऊँ शोक बढ़ी बढ़िका जाऊँ हर्ष शोक विवर्धन तेणु एणे भगवान देखुं गोलक धाम भगवान देखुं माँ का यह अवस्था तेणु भगवान अभी विश्वात्मा विदित्वा कंसजं भयम जदुना निज निजनाथान योग माया समाधिशत भगवान विश्वात्मा समस्त से आत्मा देवकी मध्य से आत्मा रही देवकी समस्त विश्वर आत्मा से आम समस्त हृदय से रही भगवान भगवदगीत दु तीन टा श्लोक भगवान कही एक सर्वस्व चाहन हृदय सन्निविष्ट समस्त हृदय भगवान रही ईश्वर सर्वभूतान हृदय से अर्जुन तिष्ठति समस्त हृदय भगवान रही आम श्री प्रभुपाद महाराज कहते कह चिंता कम समय कह पर कह तेणु हृदय समस्त रही भगवान रही भगवान अभी विश्वात्मा विदित्वा कंसजम भय माँ का भय को से जाणीगले कंस कंस पाखे जो भय आसूसी हस शोक विवर्धन शोक बढ़ी बढ़िका जाऊँच कमुना यदि भगवान आनंद मन रही शोक दूर होना तेणु भगवान जाणिले विदित्वा सब जाणिले भगवान जदुना निजनाथाना जदुमान से निजनाथ ତାଙ୍କୁ ସେ ଆନନ୍ଦ ପ୍ରଦାନ କରିବେ ପରିତ୍ରାଣାୟ ସାଧୁନା ତେଣୁ ଯୋଗ ମାୟାଙ୍କୁ ସମାଧିସତ୍ ତେଣୁ ଯୋଗ ମାୟାଙ୍କୁ ତାଙ୍କୁ ଆଦେଶ ଦେଲେ ଯୋଗ ମାୟା ଭଗବାନର ଯେଉଁ ଅନ୍ତରଙ୍ଗ ଶକ୍ତି ରହିଛି ଯୋଗ ମାୟା ଆମେ ଯେଉଁ ରହୁଛେ ଭଗବାନଙ୍କର ବହିରଙ୍ଗ ମାୟାର ଅଧୀନରେ ଅଛୁ ଆମେ ସତ୍ୟରଜତମ ତ୍ରିଗୁଣ ଭିତରେ ରହିଛେ ଆମେ ଏଇ ଭଗବାନ କଥା ଶୁଣି ଏଇ ବହିରଙ୍ଗ ମାୟାରୁ ଅନ୍ତରଙ୍ଗ ମାୟାକୁ ଆମେ ଯିବା ମହାତ୍ମାରେ ଆମେ ପରିଣତ ହୋଇଯିବା କେବଳ ଭଗବାନ କଥା ଶୁଣିବା ମାଧ୍ୟମରେ କେବଳ ଶୁଣନ୍ତା ସବୁ କଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ ଆମ ହୃଦୟରେ ଯେତେ ସବୁ ଅଭଦ୍ର ରହିଛି ସବୁ ଦୂର ହେବ ଆମେ ଶୁଦ୍ଧ ସତ୍ୟସ୍ତରକୁ ଆସିବା ସେ ଭଗବାନଙ୍କର ଯେଉଁ ଅନ୍ତରଙ୍ଗ ଶକ୍ତି ଯୋଗ ମାୟା ସେ ଅଧୀନକୁ ଯିବା ଆମେ ମହାତ୍ମାରେ ପରିଣତ ହୋଇଯିବା ମହାତ୍ମାନ ପାଠ ଦୈବିଂ ପ୍ରକୃତି ମାସିତା ଆମେ ଏଇ ତ୍ରିଗୁଣ ଭିତରେ ରହିବାନି ଆମେ ସେ ଉର୍ଦ୍ଧ୍ୱକୁ ଯିବା ତେଣୁ ଭଗବାନ ତାଙ୍କର ଯେଉଁ ରହିଛନ୍ତି ଅନ୍ତରଙ୍ଗ ଶକ୍ତି ଯୋଗ ମାୟାକୁ ଆଦେଶ ଦେଉଛନ୍ତି ଗଚ୍ଛ ଦେବୀ ଇଦାନିଂ ସ୍ୱୟଂ ଭଗବାନ କୃଷ୍ଣପି ଯୋଗ ମାୟାଂ ବିମଳାଧୀନାଂ ଚିତ୍ଶକ୍ତି ବୃତ୍ତିନାଂ ପଞ୍ଚମୀଂ ଯୋଗ ମାୟା ଭଗବାନ ନିଜେ ସ୍ୱୟଂ ଭଗବାନ କୃଷ୍ଣ ଭଗବାନ କୃଷ୍ଣ କହିଲେ ସେ ଚାହିଁଲେ ସବୁକିଛି କରିପାରିବେ ସେ ତାଙ୍କୁ କିଛି କରିବା କାହାକୁ କହିବା ଦରକାର ନାହିଁ କାହାର ସେ ହେଉଛନ୍ତି କ'ଣ ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଚ ସବୁକିଛି ତାଙ୍କର ସ୍ୱାଭାବିକ ଯାହା ଚାହିଁଲେ ତାହା ହୋଇଯିବ କିନ୍ତୁ ଏସବୁ ଲୀଳା ହେଉଛି ଏ ଲୀଳାକୁ ଆମେ ଶୁଣିକି ଆନନ୍ଦ ପ୍ରାପ୍ତ ହେବା ସେଥିପାଇଁ ଏସବୁ ଲୀଳା ହେଉଛି ଭଗବାନ ହେଲେ ମଧ୍ୟ ସେ କ'ଣ କଲେ ନା ଯୋଗ ମାୟା ତାଙ୍କର ଯୋଗ ମାୟାର ଅନେକ ଶକ୍ତି ରହିଛନ୍ତି ଏଇ ବିମଳା ଦେବୀ ହେଉଛନ୍ତି ତାଙ୍କର ପଞ୍ଚମୀ ଶକ୍ତି ପଞ୍ଚମ ଶକ୍ତି ଏଇଟା ଯାହାକି ଯୋଗ ମାୟା ତାଙ୍କୁ କହୁଛନ୍ତି ବର୍ତ୍ତମାନ ନିର୍ଦ୍ଦେଶ ଦେଉଛନ୍ତି କିଭଳି ଦେଲେ ନା ଗଚ୍ଛ ଦେବୀ ବ୍ରଜଂ ଭଦ୍ରେ ଏ ଭଦ୍ରେ ତୁମେ ବର୍ତ୍ତମାନ ବ୍ରଜକୁ ଯାଅ ଗଚ୍ଛ ଦେବୀ ବ୍ରଜଂ ଭଦ୍ରେ ଗୋପ ଗୋଭୀ ରଳଙ୍କୃତ ବ୍ରଜ କହିଲେ ଗୋପମାନେ ଅଛନ୍ତି ସେଠି ଗାଭୀମାନେ ରହିଛନ୍ତି ଅଳଙ୍କୃତ ହେଲେ ରହିଛନ୍ତି ଅଳଙ୍କୃତ ଅଳଙ୍କାର ସେମାନେ ସବୁ ଗୋପୀମାନେ ଏବଂ ଗାଭୀମାନେ ବ୍ରଜର ଅଳଙ୍କାର ଅଳଙ୍କୃତ ରୋହିଣୀ ବସୁଦେବଶ୍ଚ ଭାର୍ଯ୍ୟାସ୍ତେ ନନ୍ଦ ଗୋକୁଳେ ସେଇଠି ରୋହିଣୀ ଏବଂ ବସୁଦେବ ରୋହିଣୀ ହେଉଛନ୍ତି ବସୁଦେବଙ୍କର ଭାର୍ଯ୍ୟା ପତ୍ନୀ ସେ ନନ୍ଦଗୋକୁଳରେ ରହିଛନ୍ତି ନନ୍ଦଗୋକୁଳରେ ରହିଛନ୍ତି ଏବଂ ଅନ୍ୟାଶ କଂସ ସବିଘ୍ନା ବିବରେଶୁ ବିଷମ ବସନ୍ତି ଅନ୍ୟ ଯେତେ ବସୁଦେବଙ୍କର ଯେଉଁମାନେ ଅଛନ୍ତି ପତ୍ନୀମାନେ ତାଙ୍କର ବନ୍ଧୁବାନ୍ଧବ ସବୁ ରହିଛନ୍ତି କିଏ କେଉଁଠି ସବୁ ଲୁଚିକି ରହିଛନ୍ତି ଲୁଚିକି ରହିଛନ୍ତି ଆଶ୍ରୟ ରହିଛନ୍ତି ଷଡ଼ଗର୍ଭ ପ୍ରଧାନାନ୍ତରମ୍ ଆପଣ ସମୟ ନାହିଁ କହିବା ପାଇଁ ଖାଲି ଏତିକି କହିବା ପ୍ରଭୁପାଦ ମହାରାଜ ଭାବାର୍ଥ କହିଛନ୍ତି ଏଇଟା ସମୟ କହିଦେବା ଷଡ଼ଗର୍ଭ ପ୍ରଧାନାନ୍ତରମ୍ ରୋହିଣିଆ ଅପି ଜାତଂ ଗର୍ଭ ମହାଲକ୍ଷ୍ୟ ରହସି ଲୋକ ଦ୍ୱାରା ବସୁଦେବେ ନୈବ ସା ପ୍ରେଷିତା ବସୁଦେବ ଯେତେବେଳେ ଦେଖିଲେ ରୋହିଣୀଙ୍କର ଗର୍ଭ ହୋଇଛନ୍ତି ଷଡ଼ଗର୍ଭ ଦେବୀଙ୍କର ଛଅଟି ଗର୍ଭକୁ ହତ୍ୟା କଲେ କଂସ ତାପରେ ରୋହିଣୀଙ୍କର ଗର୍ଭ ଯେତେବେଳେ ଜାତ ହୋଇଛନ୍ତି ଏଇଟାକୁ ଦେଖିଲେ ବସୁଦେବ ଦେଖିଲେ ତେଣୁ ସେ ଅନ୍ୟ ଲୋକମାନଙ୍କ ଦ୍ୱାରା ତାଙ୍କୁ ପଠାଇଦେଲେ ନନ୍ଦ ବ୍ରଜକୁ ପଠାଇଦେଲେ ଇଏ ମଥୁରାରେ ଅଛନ୍ତି ବସୁଦେବ ବ୍ରଜକୁ ପଠାଇଦେଲେ ତେଣୁ ବର୍ତ୍ତମାନ ଏ ଯେଉଁ ସପ୍ତମ ଗର୍ଭ ଆସିଲେ ଭଗବାନ କୃଷ୍ଣ ସେ କହୁଛନ୍ତି ଯୋଗ ମାୟାଙ୍କୁ କହୁଛନ୍ତି ଦେବକ୍ୟା ଜଠରେ ଗର୍ଭମ୍ ଶେଷାଖ୍ୟମ୍ ଧାମ ମାମକମ୍ ତତ୍ ସନ୍ନିକୃଷ୍ୟ ରୋହିଣିଆ ଉଦରେ ସନ୍ନିବେଶୟ ହେ ଦେବୀ ଦେବକୀ ଗର୍ଭରେ ମଥୁରାରେ ମୋର ମା ଯେଉଁ ରହିଛନ୍ତି ଦେବକୀ ତାଙ୍କର ଗର୍ଭରେ ଏ ଶେଷ ରହିଛନ୍ତି ଅନନ୍ତଦେବ ରହିଛନ୍ତି ଶେଷାକ୍ଷମ୍ ଧାମ ମାମକମ୍ ଇଏ ହେଉଛନ୍ତି ମୋର ଧାମ ଭଗବାନଙ୍କର ସେ ଭଗବାନ ହେଉଛନ୍ତି ଆଶ୍ରୟ ତତ୍ତ୍ୱ କିନ୍ତୁ ତଥାପି ଇଏ ମଧ୍ୟ ତାଙ୍କ ପାଇଁ ସବୁ ଆଶ୍ରୟର ବ୍ୟବସ୍ଥା କରୁଛନ୍ତି ଆଶ୍ରୟ ଭଳି କାର୍ଯ୍ୟ କରୁଛନ୍ତି ମାମକମ୍ ତାଙ୍କୁ ତତ୍ସନ୍ନିକୃଷ୍ଟ ରୋହିଣିଆ ଉଦରେ ସନ୍ନିବେଶୟ ତାଙ୍କୁ ନେଇ ଦେବଙ୍କର ଗର୍ଭରୁ ନେଇ ରୋହିଣୀଙ୍କ ଗର୍ଭରେ ସ୍ଥାପନ କର ଏଇ ଆଦେଶଟି ଦେଲେ ତେଣୁ ଏଠି କୁହାଯାଉଛି ପ୍ରଭୁପାଦ ମହାରାଜ ଏ କଥା କହିଛନ୍ତି ତାଙ୍କ ଭାବାର୍ଥରେ ଯେ ମଦର ଦେବକୀ କନଷ୍ଟାଣ୍ଟ ଫିୟର ଅଫ୍ କଂସ ୱାଜ୍ ପ୍ୟୁରିଫାଇଂ ହର୍ ମଦର ଦେବକୀ ଆମେ ଯେଉଁ କହିଲେ ନା ତାଙ୍କ ଶୋକ ବଡ଼ି ବଡ଼ିକା ଯାଉଥିଲା ତା'ର ଅର୍ଥ ହେଉଛି ମଦର ମା ଦେବକୀ ଯେଉଁ ତାଙ୍କର ଭୟ କରୁଥିଲେ କଂସକୁ ଏଇଟା ଦ୍ୱାରା ସେ ନିଜେ ତାଙ୍କର ପ୍ୟୁରିଫାଏ ହେଉଥିଲେ, ତାଙ୍କର କ'ଣ କ'ଣ ସେ ପ୍ୟୁରିଫାଏ ହେଲେ ସେ ପବିତ୍ର ହୋଇଯାଉଥିଲେ, ବା ତାଙ୍କର ହୃଦୟରେ ସବୁ ମଇଳା ସବୁ ଦୂର ହୋଇଯାଉଥିଲା, ପ୍ୟୁରିଫାଏ ହୋଇଯାଉଥିଲା, ବିଶୁଦ୍ଧ ହୋଇଯାଉଥିଲେ ସେ ତାଙ୍କ ହୃଦୟ। ଏ ପିଓର ଡିଭୋଟି ସୁଡ୍ ଅଲୱେଜ୍ ପିଓର ମ୍ୟାଟେରିଆଲ ଆସୋସିଏସନ୍ ଆଣ୍ଡ ଇନ୍ ଦିସ୍ ୱେ ଅଲ୍ ଦ ଅସୁରଜ ମ୍ୟାଟେରିଆଲ ଆସୋସିଏସନ୍ ୱିଲ୍ ବି କିଲ୍ ଆଜ୍ ଷଡ଼ଗର୍ଭ ଅସୁରଜ ଆର୍ କିଲ୍ ବାଇ କଂସ। ତେଣୁ ଜଣେ ଶୁଦ୍ଧ ଭକ୍ତ ସବୁବେଳେ ଏହିଭଳି ଭାବରେ ଭୌତିକ ସଂସ୍ପର୍ଶକୁ ସବୁବେଳେ ଭୟ କରିବ, ଯେଉଁଭଳି ଭାବରେ ଦେବକୀ ଭୟ କରୁଥିଲେ। ତାହେଲେ କ'ଣ ହେବ ନା, ଏଇ ଯେଉଁ ଷଡ଼ଗର୍ଭ ଅସୁର ଦେବକୀଙ୍କର ଯେଉଁ ଛଅ ପୁତ୍ର ହତ୍ୟା ହୋଇଥିଲେ, ତା'ର ଅର୍ଥ ହେଉଛି ଏଇଟା, ମରିଚି ମରିଚିଙ୍କର ସେମାନେ ପୁତ୍ର ଥିଲେ। ମରିଚି ଇଜ୍ ଆନ୍ ଇନକାର୍ନେସନ୍ ଅଫ୍ ମାଇଣ୍ଡ, ମରିଚି ହେଉଛି ମନର, ମନରୁ ଜାତ ହୋଇଛନ୍ତି, ବ୍ରହ୍ମାଙ୍କର ମନରୁ ଜାତ ହୋଇଛନ୍ତି। ଏଇ ମନରୁ ଆମର ସବୁ ରହିଛି କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଇତ୍ୟାଦି। ତେଣୁ ଏ ସିକ୍ସ ସନ୍ସ ମରିଚିଙ୍କର ଏ ପୁତ୍ର ଥିଲେ, ଏମାନେ ହେଉଛନ୍ତି କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ। ତେଣୁ ଏମାନେ ଯେତେବେଳେ ହତ୍ୟା ହୋଇଯିବେ, ଏମାନେ ଚାଲିଯିବେ, ସେତେବେଳେ ଭଗବାନ ଆବିର୍ଭାବ ହେବେ। ତା'ର ସିମ୍ବଲ ହେଉଛି ଏଇଟା, ତା'ର ସିଗ୍ନିଫିକାନ୍ସ ହେଉଛି ସେଇଟା, ଭଗବାନ ଆବିର୍ଭାବ ହେବେ। ତେଣୁ ବଳଦେବ ଆସି ଶଯ୍ୟା ସ୍ଥାପନ କରୁଛନ୍ତି, ଭଗବାନ ଆସିବେ ଆସିବେ। ତେଣୁ ତାଙ୍କୁ ଆହୁରି କହୁଛନ୍ତି, ଅଥାହ ଅଂଶଭାଗେନ ଦେବକ୍ୟା ପୁତ୍ରତା ଶୁଭେ ପ୍ରାପ୍ସ୍ୟାମି ତ୍ୱଂ ଯଶୋଦାୟା ନନ୍ଦପତ୍ନୀୟା ଭବିଷ୍ୟସି। ତାପରେ ମୁଁ ଅଂଶ ରୂପରେ ଆସିବି, ଅଂଶଭାଗେନ ଦେବକ୍ୟା ପୁତ୍ରତା ଶୁଭେ, ଅଂଶଭାଗେନ ଆସିବେ, ନିଜେ ଆସିବେ ବୋଲି କହୁନାହାନ୍ତି, କାରଣ ସିଏ ହେଉଛନ୍ତି ଯଶୋଦାଙ୍କ ପୁତ୍ର। ସେଠି ଯେଉଁ ଦେବକୀଙ୍କ ପୁତ୍ର ଆସିବେ ସେ ତାଙ୍କର ଅଂଶ, ଏ ଚତୁର୍ଭୁଜ ଯେଉଁ ରହିଛନ୍ତି ବାସୁଦେବ, ସେ ବାସୁଦେବ ସେଠିକି ଆସିବେ, ଅଂଶଭାଗେନ ଦେବକୀଙ୍କ ପୁତ୍ର ରୂପେ ଆସିବେ। ପ୍ରାପ୍ସ୍ୟସି ତ୍ୱଂ ଯଶୋଦାୟା ନନ୍ଦ ପତ୍ନୀୟାଂ ଭବିଷ୍ୟସି ପ୍ରାପ୍ସ୍ୟାମି, ଏବଂ ତୁମେ ମଧ୍ୟ ଯଶୋଦାଙ୍କର ନନ୍ଦପତ୍ନୀ ଯଶୋଦାଙ୍କର ମଧ୍ୟ ତୁମେ କନ୍ୟା ହୋଇକରି ଆସିବ, ମୁଁ ମଧ୍ୟ ତାଙ୍କ ପୁତ୍ର ହୋଇକି ଯିବି, ନିତ୍ୟପୁତ୍ର ସେ ଯଶୋଦା ଏବଂ ନନ୍ଦଙ୍କର ନିତ୍ୟପୁତ୍ର। ତେଣୁ ଏଇଭଳି ଭାବରେ ଯେତେବେଳେ ଆଦେଶ ଦେଇଥିଲେ ମାଁ ବାତ୍ସଲ୍ୟ ନ କରି ଦେହ, ଯେତେବେଳେ ଏହିଭଳି ଭାବରେ ଆଦେଶ ଦେଇଥିଲେ, ଭଗବାନ ତାଙ୍କୁ ପୁରସ୍କାର କରିବା ପାଇଁ କହିଲେ, ତୁମେ ଯଦି କାର୍ଯ୍ୟ କରିବ ତାହେଲେ ସମସ୍ତେ ତୁମର ସବୁ ପୂଜା କରିବେ। ଅର୍ଚିଛନ୍ତି ମନୁଷ୍ୟା ସ୍ତାନ ସର୍ବକାମ ବରେଶ୍ୱରୀ ଧୂପ ପହାରା ବଳି ଭି ସର୍ବକାମ ବର ପ୍ରଧାନ ନାମ ଧ୍ୟାନ କରୁଛନ୍ତି ସ୍ଥାନାନି ଚ ନରାଭୁବି ଦୁର୍ଗେତି ଭଦ୍ରକାଳୀତି ବିଜୟା ବୈଷ୍ଣବୀ ଚ କୁମୁଦା ଚଣ୍ଡିକା କୃଷ୍ଣ ମାଧବୀ କନିକେତି ଚ ମାୟା ନାରାୟଣୀ ଈଶାନୀ ଶାରଦେତି ଅମ୍ବିକେତି ଚ। ତେଣୁ ଏହିଭଳି ଭାବରେ ବିଭିନ୍ନ ଦେବାଦେବୀ ସବୁ ରହିଛନ୍ତି, ସମ୍ବଲପୁରରେ ସମଲେଶ୍ୱରୀ ଇତ୍ୟାଦି ଯେତେ ରହିଛନ୍ତି ଦେବୀ, ଏମାନେ ସବୁ ଭଗବାନଙ୍କର ଯେହେତୁ ଭଗବାନଙ୍କ ସେବା କରିଛନ୍ତି, ଆଜି ସେମାନେ ପୂଜିତ ହେଉଛନ୍ତି, ଯେତେ ଦେବୀ ସବୁ ଅଛନ୍ତି ପୂଜିତ ହେଉଛନ୍ତି ଭଗବାନଙ୍କର ସେବା କରିଥିବାରୁ। ଏସବୁ ଆମେ ବହୁତ ତାତ୍ପର୍ଯ୍ୟ ରହିଛି, ଭଗବାନ କହିଛନ୍ତି କାହିଁକି ଏମାନଙ୍କର ନାଁ ସବୁ ଏଭଳି ହେଇଛି ଆମେ କହିବାନି ସେ କଥା। ତେଣୁ ସେ କହିଲେ ବଳରାମଙ୍କର ଯେଉଁ ଆସିବେ, ଭଗବାନ ବଳଦେବ ଆସି ବଳରାମ ଆସିବେ, ତେଣୁ ସିଏ କୃଷ୍ଣ ଆମ ଆଚାର୍ଯ୍ୟ ସିଏ ଭଗବାନ ଚିନ୍ତା କରୁଛନ୍ତି, ଆଜି ଏତେ ତ ମୁଁ ସିନା ଚେତା ଯୁଗରେ ବଡ଼ ଭାଇ ରୂପେ ଆସିଥିଲି, ତେଣୁ ମୋର ସବୁ ସମ୍ମାନ ଠିକ୍ ଭାବରେ ରହିଥିଲା, ବଡ଼ ସାନ ଭାଇ ରୂପରେ ଲକ୍ଷ୍ମଣ ସବୁ ସେବା କରୁଥିଲେ, ବର୍ତ୍ତମାନ ମୁଁ ଯିବି ସେବା କରିବି ବଳରାମଙ୍କର, ବଡ଼ ଭାଇ ରୂପରେ ଆସିବେ ବଳରାମ। ତେଣୁ ଲୋକମାନେ ମୋର ଆଉ ଏତେ ପ୍ରଶଂସା କରିବେନି, ବା ମୋର ଏତେ ରେସ୍ପେକ୍ଟ କମିଯିବ। ଏ ଜଣେ ଆଚାର୍ଯ୍ୟ ଏ କଥା କହିଛନ୍ତି, ମାନେ କିଭଳି କହିଛନ୍ତି କ'ଣ ପାଇଁ କହିଛନ୍ତି ଜାଣିନି, କିନ୍ତୁ ହରିଶ୍ରୀ ଏଭଳିଆ କହିଛନ୍ତି। ତେଣୁ ଭଗବାନଙ୍କର ଚିନ୍ତା ପଡ଼ିଗଲା, ବଡ଼ ଭାଇ ଉପରେ ଯାଉଛନ୍ତି, ତାଙ୍କର ତ ସବୁ ଯଶ ବଢ଼ିଯିବ, ମୋର ତ ଯଶ କମିଯିବ, ମୁଁ ସାନ ଭାଇ ହୋଇଯିବି। ତେଣୁ ସେ ତାଙ୍କ ନାମକରଣ କରିଦେଲେ, ଭଗବାନ ଆବିର୍ଭାବ ପୂର୍ବରୁ ତାଙ୍କ ନାମକରଣ କରିଦେଲେ, ସେଇ ଯୋଗମାନେ କହିଦେଲେ ସେ କଥା, ଗର୍ଭ ସଂକର୍ଷଣ ତଂ ବୈ ପ୍ରାହୁ ସଂକର୍ଷଣ ଧୁବି ରାମେତି ଲୋକରମଣାତ୍ ବଳଭଦ୍ରଂ ବଳୋତ୍ସୟାତ୍। ଏସବୁ ନାମକରଣ କରିଦେଇଥିଲେ ବଳରାମଙ୍କର। ଗର୍ଭ ସଂକର୍ଷଣାତ୍, ଯେହେତୁ ସେ ଦେବକୀଙ୍କ ଗର୍ଭରୁ ଗଲେ, ରୋହିଣୀଙ୍କ ଗର୍ଭରୁ, ଏ ପ୍ରଶ୍ନ ଉତ୍ତର ଦେଲେ, ପ୍ରଶ୍ନର ଉତ୍ତର ହେଲା, ଯେ ପ୍ରଶ୍ନ କରିଥିଲେ କେମିତି ଗୋଟିଏ ପୁତ୍ରର ଦୁଇଟି ମା ହେବ, ଶରୀର ତ୍ୟାଗ ବିନା କେମିତି ହେଇପାରିବ ନା, ଏଇଟା ହେଉଛି ଏଇଭଳି ଭାବରେ ଗର୍ଭରୁ ସେ ସ୍ଥାନାନ୍ତରିତ ହୋଇଥିଲେ ଗର୍ଭ ସଂକର୍ଷଣାତ୍, ସେଥିପାଇଁ ତାଙ୍କ ନାମ ହେବ ସଂକର୍ଷଣ। ଏବଂ ରାମେତି ଲୋକରମଣାତ୍, ତାଙ୍କର ନାମ ହେବ ରାମ କାହିଁକି ନା ଲୋକମାନଙ୍କୁ ସେ ଆନନ୍ଦ ପ୍ରଦାନ କରିବେ ଲୋକରମଣାତ୍। ଆଜି ଆପଣମାନେ ଭଗବାନ କଥା ଶୁଣି କିଛି ଆନନ୍ଦ ପ୍ରାପ୍ତ ହେଉଛନ୍ତି ନା ନାହିଁ? ଲୋକରମଣାତ୍ ସମସ୍ତଙ୍କୁ ସେ ଆନନ୍ଦ ପ୍ରଦାନ କରିବେ ଲୋକରମଣାତ୍। ବଳଭଦ୍ରମ୍, ତାଙ୍କର ନାମ ମଧ୍ୟ ବଳଭଦ୍ର ହେବ କାହିଁକି ନା ବଳ ବଳ ବଳୋଚ୍ଛୟାତ୍, ବହୁତ ବଳ ତାଙ୍କର ରହିଛି। ତେଣୁ ଏହିଭଳି ଭାବରେ ଭଗବାନ ଆବିର୍ଭାବ ହେବେ। ତେଣୁ ଆମର ସମୟ ହୋଇଯାଇଛି, ଭଗବାନ ଆସିବେ, ବହୁତ କଥା ରହିଛି। ତେଣୁ ଆପଣମାନେ ଆସିବାରେ ଡେରି କଲେ, ଆମେ କଥା କହିବାରେ ଡେରି କଲୁ। ଆଗରୁ ଟିକେ କହିଥିଲେ ଆଉ ଟିକେ କହିଥାନ୍ତୁ, ଅଧିକା କେମିତି ଆସିବେ ଏସବୁ ରହିଛି, ଆମର ସମୟ ହୋଇଯାଇଛି। ତେଣୁ ଆମେ ଅନ୍ତପକ୍ଷେ ଗୋଟିଏ ପ୍ରାର୍ଥନା କରିବା ବଳରାମଙ୍କୁ। ଗୋଟିଏ ପ୍ରାର୍ଥନାରେ ଆମେ ସକାଳେ କହିଥିଲେ, ଏଇଥିରେ ଆମେ ହେଡ଼ଲାଇନ୍ କହିଦେଇଥିଲୁ। ଏଇଟା ଡିଟେଲ୍ ସବୁ ଚାଲିବ, ଆଠ ଦିନ ଧରି କଥା ଚାଲିବ, ଏଇ ଶ୍ଳୋକର ବ୍ୟାଖ୍ୟା ଚାଲିବ। ଏ ଶ୍ଳୋକରେ ଆମେ ସକାଳେ କହିଥିଲୁ ହେଡ଼ଲାଇନ୍, ଏଇଟା ଯେଉଁ ଯେମିତି ନ୍ୟୁଜ୍ ଶୁଣୁଛନ୍ତି ହେଡ଼ଲାଇନ୍ ରହିଛି, ଯାହାପରେ ଡିଟେଲ୍ କୁହାଯିବ ସେଇଭଳି ଭାବରେ ମୁଁ ସକାଳେ ଆଜି ହେଡ଼ଲାଇନ୍ କହିଦେଇଥିଲି। ଆପଣମାନେ ମଧ୍ୟ ସେଇ ହେଡ଼ଲାଇନ୍ଟା ଜାଣନ୍ତୁ, ଏଇଟା ବିସ୍ତାର କରିଦେବି ଆଠ ଦିନରେ ଭଗବାନଙ୍କ ବଳଦେବଙ୍କ କଥା ଅନନ୍ତ ରହିଛି। ଗୋଟିଏ ଶ୍ଳୋକରେ ତାଙ୍କର ତାଙ୍କ ବିଷୟରେ ବହୁତ କଥା ବର୍ଣ୍ଣନା କରାଯାଇଛି। ନମସ୍ତେ ତୁ ହଳ ବ୍ରାହ୍ମ, ନମସ୍ତେ ତୁ ହଳ ବ୍ରାହ୍ମ, ନମସ୍ତେ ମୂଷଳାୟୁଧ, ନମସ୍ତେ ମୂଷଳାୟୁଧ, ନମସ୍ତେ ରେବତୀକାନ୍ତ, ନମସ୍ତେ ରେବତୀକାନ୍ତ, ନମସ୍ତେ ଭକ୍ତବତ୍ସଳ, ନମସ୍ତେ ଭକ୍ତବତ୍ସଳ, ନମସ୍ତେ ବଳିନାମ ଶ୍ରେଷ୍ଠ, ନମସ୍ତେ ବଳିନାମ ଶ୍ରେଷ୍ଠ, ନମସ୍ତେ ଧରଣୀଧର, ନମସ୍ତେ ଧରଣୀଧର, ପ୍ରଳମ୍ବାରେ ନମସ୍ତେ ତୁ, ପ୍ରଳମ୍ବାରେ ନମସ୍ତେ ତୁ, ରାହିମାନ କୃଷ୍ଣ ପୂର୍ବଜ, ରାହିମାନ କୃଷ୍ଣ ପୂର୍ବଜ। ତେଣୁ ଏହି ଶ୍ଳୋକକୁ ଆମେ କିଛି ସଂକ୍ଷେପରେ କହିବା। ଏହିସବୁ ଲୀଳାକୁ ବିସ୍ତାର ଭାବରେ ଦଶମ ସ୍କନ୍ଧରେ ନବଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ବଳରାମଙ୍କ ଲୀଳା ଚୈତନ୍ୟ ଚରିତ୍ରାମୃତରେ ବଳଦେବଙ୍କ ତତ୍ତ୍ୱ, ବଳରାମଙ୍କ ତତ୍ତ୍ୱ ବର୍ଣ୍ଣନା କରାଯାଇଛି। ଆଜି ଲୀଳା ପାଞ୍ଚଟି ଶ୍ଳୋକରେ, ଚୈତନ୍ୟ ଚରିତ୍ରାମୃତରେ 14 ଶ୍ଳୋକ ରହିଛି, ଯାହା କୁହନ୍ତି କ'ଣ ସେଇଟା କୁହନ୍ତି ମଙ୍ଗଳାଚରଣ। 6 ଶ୍ଳୋକରେ ଭଗବାନ ଚୈତନ୍ୟ ମହାପ୍ରଭୁଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। 5 ଶ୍ଳୋକରେ ନିତ୍ୟାନନ୍ଦ ପ୍ରଭୁ ବିଷୟରେ ବର୍ଣ୍ଣନା କରିଛି, ବଳରାମ ବଳଭଦ୍ର ଯିଏ ବଳଦେବ ତାଙ୍କ ବିଷୟରେ 5 ଶ୍ଳୋକରେ ତାଙ୍କ ତତ୍ତ୍ୱ କୁହାଯାଇଛି। ଏସବୁ ଚୈତନ୍ୟ ଚରିତ୍ରାମୃତ ଆଦି ଲୀଳା 5 ଅଧ୍ୟାୟରେ ଏସବୁ ବିସ୍ତାର କରାଯାଇଛି। ଏସବୁ କଥା ଆମେ 8 ଧରି କହିବା, ଖାଲି ଆମେ ସଂକ୍ଷେପରେ ଏତିକି କହିଦେବା। ନମସ୍ତେ ତୁ ହଳ ବ୍ରାହ୍ମ, ତାଙ୍କର ଯେଉଁ ଆୟୁଧ ରହିଛି, 2 ଆୟୁଧ ପ୍ରସିଦ୍ଧ ଆୟୁଧ, ଗୋଟେ ହେଉଛି ହଳ ଆଉ ଗୋଟେ ହେଉଛି ମୂଷଳ। ହଳ ଆୟୁଧ ଯେଉଁ ଧରିଛନ୍ତି, ହଳ ସେ ଚାଷ କରୁଛନ୍ତି, ଏଭଳି ଚାଷ କରୁଛନ୍ତି ନା ଅଦ୍ଭୁତ ଚାଷ ହେଉଛି, ଅଦ୍ଭୁତ ଫଳ ହେଉଛି, ଅଦ୍ଭୁତ ବୃକ୍ଷ ଚାଷ କରିବେ, ଅଦ୍ଭୁତ କ୍ଷେତ୍ରରେ ଚାଷ କରିବେ ସିଏ। ସେ କ୍ଷେତ୍ର ହେଉଛି ଆମର ଏଇ ଶରୀର। 13 ଅଧ୍ୟାୟ ଭଗବତ ଗୀତାରେ ଭଗବାନ କହିଛନ୍ତି, ଇଦମ୍ ଶରୀରମ୍ କୌନ୍ତେୟ କ୍ଷେତ୍ରନୀତି ଅଭିଧୀୟତେ, ଏ ଶରୀର ଆମର ହେଉଛି କ୍ଷେତ୍ର। ଏ କ୍ଷେତ୍ରକୁ ଆମେ ବଳଦେବଙ୍କୁ ପ୍ରାର୍ଥନା କରିବା, ସେ ଆମର ଖଳ ଟିକେ ଚାଷ କରିଦେବେ, ହଳ ବୁଲେଇଦେବେ। ହଳ ବୁଲେଇଦେଲେ କ'ଣ ହେବ ନା, ଆଧିରେ ଯେଉଁ ସବୁ ରହିଛି କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, ଏସବୁ ସବୁ ଚାଲିଯିବ। ତେଣୁ ସେ ଯେଉଁ ବୀଜ ବପନ ହେବ, ବଳଦେବ ହେଉଛନ୍ତି, ସେ ହେଉଛନ୍ତି ଗୁରୁତତ୍ତ୍ୱ। ଗୁରୁତତ୍ତ୍ୱ ସେ କ'ଣ, ବ୍ରହ୍ମାଣ୍ଡ ଭ୍ରମିତେ କୌନ ଭାଗ୍ୟବାନ ଜୀବ, ଗୁରୁ କୃଷ୍ଣ ପ୍ରସାଦ ପାଇ ଭକ୍ତିଲତା ବୀଜ। କୃଷ୍ଣଙ୍କର କୃପାରୁ ଗୁରୁ ମିଳିବେ, ଗୁରୁଙ୍କ କୃପାରୁ କୃଷ୍ଣ ମିଳିବେ, ଗୁରୁ ଆମକୁ ଦେବେ, କୃଷ୍ଣଲତା ବୀଜ ପ୍ରଦାନ କରିବେ ଆମ ହୃଦୟ। ଗୁରୁ ବଳଦେବ କହିଲେ ଗୁରୁ ଗୁରୁତତ୍ତ୍ୱ ସେ, ହଁ ଆମେ ଗୁରୁଙ୍କ ସେବା କଲେ ବଳଦେବଙ୍କ କୃପାରୁ ଆମର ହୃଦୟ ଯେତେବେଳେ ଅନର୍ଥରୁ ଦୂର ହୋଇଯିବ, ସେତେବେଳେ ଆମେ ଭକ୍ତିଲତା ବୀଜ ଯେଉଁ ପ୍ରାପ୍ତ ହୋଇଛେ ସେ ଅଙ୍କୁରୋଦ୍ଗମ ହେବ, ଆସ୍ତେ ଆସ୍ତେ ବଢ଼ିବ। ତେଣୁ ହଳ ଗ୍ରାମ ସେ ଆମର ହୃଦୟକୁ ହଳ କରିବେ। ଏବଂ ନମସ୍ତେ ମୂଷଳାୟୁଧ, ଭଗବାନଙ୍କୁ ରହିଛି ମୂଷଳ ରହିଛି, ଗଦା ରହିଛି, ଏ ଗଦାରେ ସେ ଆମକୁ ରକ୍ଷା କରିବେ, ସମସ୍ତ ବିପଦରୁ ସେ ରକ୍ଷା କରିବେ। ଯେତେବେଳେ ବିପଦ ପଡ଼ିବ ଆମେ ଭଗବାନଙ୍କୁ ସ୍ମରଣ କଲେ
हरे कृष्णा हरे कृष्णा 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 हरे 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 राम हरे राम 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 हरे।
भगवान करे समझे भक्त माने भगवान को स्मरण करिवे भगवान का मुसल व्यवहार करे से मुसल यूटिलाइज हो मुसल द्वारा आम सुरक्षित हवा आम जिते चेष्टा करवा आम निज चेष्टा आम बहुत जगत विपद रक्षा पाई ना ये पदम पदम जत विपदा प्रति पदर बहुत जगत विपद रही विपद रक्षा पाइब आम निज चेष्टा करें ना से भगवान शरण में गले मुसल रही रक्षा करने जो रही भगवान चक्र रही सुदर्शन चक्र रही भगवान बलराम रही मुसल रही सब आम रक्षा करने रही रक्षा करेंगे आमको एवं नमस्ते रेवती कांत भगवान 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 कृष्ण रूप आसवे से मर्यादा लंघन करते रामचंद्र रूप में गोटे पत्नी ग्रहण करते ये एकाधर 16,108 राणी विवाह करेंगे ब्रजरे गोटे गोपी मान सहित रास लीला करेंगे किंतु बलदेव कहे अंत पक्षे आप जो पूर्व जन्म जो करते मर्यादा धरते मुझे गोटे मर्यादा धारण करी गोटे पत्नी धारण करी रेवती को बहुत कर सी दशम सन्दे लीला आसव रेवती को बहुत करते रेवती हूँ सत्यजुगर सी तर से हल ये हल शक्ति रही देवकी रेवती जदि बहुत उच्चता थी सत्यजुगर सी हाइट को सामान करदे द्वापर युग भाई हाइट करदे से हल ठीक करदे ये से हल रही करामती रही रेवती को बहुत कर नमस्ते रेवती कांत नमस्ते भक्त वत्सल भक्त भगवान भक्त वत्सल आम स्मरण करवा के रही भगवान भक्त वत्सल से नमस्ते बलिनाम श्रेष्ठ बलवान भितर सब श्रेष्ठ बलि कहले भौतिक बल नुह भौतिक बल श्रेष्ठ झूले देवे ताला बड़ को झूले सब ताला गदा ही पड़ा ताला गदा ही पड़ा ये से जो धेनुकासुर दशम स्कंद वर्णना कर 15 अध्याय धेनुकासुर जो आसला भगवान सहित आक्रमण करने तार जो रही पांच मिनट टी पांच मिनट तार जो धरिक पाद धरिकी बुले फिंगीदे भगवान बल देखु गोटे ताला गच उपुड़ी पड़ा सी ताला गच आउ गोटे ताला गच उपड़ेदेला से ताला गच यही भाव ताल बनी जिते ताल थे गोटे झंझावात हो गला एक परीक्षित ना आश्चर्य ये भगवान बल यही भाव बल वर्णना कर भगवान नमस्ते बलिनाम श्रेष्ठ एवं ये तो सामान्य बोल बड़ बड़ कथा नुहता बड़ हूँ आध्यात्मिक बल जो बड़े नायमात्मा बल ही नहीं लभ्य आम भगवान को ये जी बल जी प्राप्त न होगा आम भगवान को जापर ना बल ही नहीं लभ्य ये बल सी प्रदान करें बलिनाम श्रेष्ठ सी बलराम तक नाम हो बल से प्रदान करेंगे चित बल प्रदान करेंगे जो बल से आज आम प्राप्त हवा चित चित बलराम चित बल देवे बलिनाम श्रेष्ठ नमस्ते धरणीधर आम कहल से कथा 1,000 पणार गोटे पणार रही धरणी जो 400 कोटी माइल जो विश्व ब्रह्मांड रही चैतन्य चरितामृत वर्णना कर गोटे सोरिष भाई रही सोरिष भाई रही आम चिंता करें धरणी धारण कर नमस्ते धरणीधर प्रलम्बार नमस्ते तु भगवान दशम स्कंद 18 अध्याय ये लीलाटी रही वर्णना करवा प्रलम्बास को हत्या करते भगवान जो कृष्ण जो 6 दिन रही थे से जा स्वर्ग को बुलिक पड़े आसते तृणाव्रत 6 दिन नुह वर्षक रहते तृणाव्रत मध्यम स्वर्ग को जा बुलिक पड़े आसते बलराम बड़ भाई चिंता कर मोर सान भाई जी पड़े आस स्वर्ग मुझे जापार नहीं ये चिंता था तेणु ये प्रलम्ब मध्यम से जा स्वर्ग को बुलिक आसते ये सब बेला दशम स्कंद 18 अध्याय वर्णना कर एवं त्राहीमान कृष्ण पूर्वज कृष्ण का पूर्व रूप में पूर्वज रूप में आसते भगवान बलराम 8 दिन बड़ सी तेणु 8 दिन भितर आम 8 दिन में भगवान कथा कह बलदेव कथा आपड़ जो सुविधा हम आसीपारती ना आम जो रही फेसबुक रही रघुनंदन धाम फेसबुक शुणीपर देखिपर तेणु आमर कथा कोई विश्राम दे समय हो जाए कथा विश्राम दे जय श्री जय श्री गोपाल।
ভক্তির বরবার তুমি কি।